अध्याय श्लोक 43
नन्दः
स्वपुत्रमादाय प्रत्यागतमुदारधि मूर्ध्नोपाग्राय परमां मोदं लेभे कुरुद्वः नन्दः स्वपुत्रमादाय प्रत्यागतमुदारधि मूर्ध्नोपाधाय परमां मोदं लेभे कुरुद्वः नन्दः स्वपुत्रमादाय प्रत्यागतमुदारधि मूर्ध्नोपाघ्राय परमां मोदं लेभे कुरुद्वः नन्दः स्वपुत्रमादाय प्रत्यागतमुदारधि मूर्ध्नोपाघ्राय परमां मोदं लेभे कुरुद्वः नन्दः नन्द महाराज स्वपुत्र आदाय निज पुत्र कृष्ण को कोड़क नहीं प्रत्यागतम मृत्यु मुख रु पुनरागत उदारधि उदार एवं सरल मूर्ध्नि कृष्णक मस्तक उपाघ्राय आघ्राण करी परमान परम मोदं आनंद लेभे लाभ कले पुरुद्वः हे महाराज परीक्षित शुक्रवार हे कुरुश्रेष्ठ महाराज परीक्षित नंद महाराज अत्यंत उदार एवं सरल से मृत्यु मुख्य रूप प्रत्यागत निज पुत्र कृष्ण को कोड़क नहीं तार मस्तक आघ्राण करी परम आनंद लाभ कले भगवत शिल्पोपाद मैं कहते जे नंद महाराज बुझीपार नथिले किपरि तांक घर मध्य रोकता लोक पुतना को गृह को प्रवेश करने से परिस्थितर गुरुत्व को कल्पना करें से बुझीपार नथिले जे श्रीकृष्ण पुतना को बध करने को चाहते और लीला जगमाय द्वारा अनुष्ठित होता नंद महाराज केवल मन कले कहीं गृह में प्रवेश कर उत्पाद सृष्टि कर नंद महाराज सरलता आज प्रकृत में 42 श्लोक पाठ करवा कथा कि जेहेतु 42 श्लोक कौन से भावार्थ ना तेनाली 43 श्लोक पाठ कले तथा 42 श्लोक विषय आलोचना करदे 42 श्लोक कह ते तत्र वर्णित गोपै पुतना गमनादिकं श्रुत्वा तन्निधनं स्वस्ति शिशोस्ता सन् सुविस्मिताः अर्थात दुरागत ब्रजवासी मैंने जो पुतनार आगमन वृत्तांत और कृष्ण कर्तृक तार निहत होगा विषय वर्णना कले सेतबेले समान अत्यंत आश्चर्यजनित हो शिशुटी को आशीर्वाद कले वसुदेव से घटना कथा पूर्वर अवगत होते नंद महाराज वसुदेव प्रति अत्यंत कृतज्ञता वशतः धन्यवाद जनइले नम निष्पादाय कृष्ण पृष्ठा भूतले श्रीमदे भक्ति स्वरूपानंद स्वामी नीति नाम नम सद्भक्त मणय मणपुर भवाय च प्रभुपाद सद्वाणी प्रचार निरता है कृष्ण प्रणाम स्कंद 43 अध्याय आ गोटे शोक रे अंतिम शोक पाखापाखी हो गले पुतनाबद्ध लीला श्रवण करुचे तेणु ये 6 दिन लीला भगवान भगवान कही पुतनाबद्ध मध्यम पुतना मध्यम भगवान तर दुष्कृत मान विनाश करना करो से बुझे होनी कि प्रकृत में पुतना जो पूर्व जो वर्णना करते अष्टम गर्भ आसला बोली कहगला कंस रात्रि शो पारे तेणु सका उठला बेलू बहुत घबराहट होकर बहुत तरबरी मोर गर्भ आसगला मोर काल आसगला चिंता कर ତତ୍ର ହେଇକି ଧାଇଁକି ଗଲା। ତେଣୁ ଆଚାର୍ଯ୍ୟମାନେ କୁହନ୍ତି ସିଏ ସିଧା ରାସ୍ତାରେ ନ ଯାଇକି ସର୍ଟକଟ୍ ରାସ୍ତାରେ ଗଲା। ତେଣୁ ସର୍ଟକଟ୍ ରାସ୍ତାରେ ତା ପୂର୍ବଦିନ ରାତିରେ ବର୍ଷା ହେଇଛି, ଜନ୍ମାଷ୍ଟମୀ ତିଥି ବର୍ଷା ହେଇଛନ୍ତି, ତେଣୁ ରାସ୍ତା ସବୁ ଖସଡ଼ା ହେଇଯାଇଛି। ତେଣୁ ଜୋରରେ ଯିବାବେଳକୁ ଖସିକିରି ପଡ଼ିଯାଇଛି ମୋତେ କେତେଥର। ତେଣୁ ଯେତେବେଳେ ଦେଖିଲା ଅଷ୍ଟମ ଗର୍ଭ ପୁତ୍ର ନୁହଁ କନ୍ୟା, ସେତେବେଳେ ସେ ସନ୍ଦେହ କଲା କଲେ ଦେବତାମାନେ ମୋତେ ମିଥ୍ୟା କୁହନ୍ତି, ଅଷ୍ଟମ ଗର୍ଭ ମୋତେ ହତ୍ୟା କରିବେ, କନ୍ୟାକାର ମୋତେ ହତ୍ୟା କରିବ, ତଥାପି ଯେହେତୁ ଆକାଶବାଣୀ ହେଇଛି ସେ କନ୍ୟାକୁ ହତ୍ୟା କରିବା ପାଇଁ ଚେଷ୍ଟା କଲା। କାରଣ ଦେବକୀ ବହୁତ ଅନୁରୋଧ କଲେ, ବହୁତ ଚନ୍ଦନ କଲେ, କିନ୍ତୁ ତଥାପି କଂସ କିଛି ଶୁଣିଲା ନାହିଁ। ତେଣୁ ବର୍ଣ୍ଣନା କରାଯାଇଛି, ଜଣେ ଆଚାର୍ଯ୍ୟ କୁହନ୍ତି ସେ କେମିତି ସେ ଝିଅକୁ ଉଠାଇଲେ ନା ଗୋଡ଼କୁ ଧରିକି, ଗୋଡ଼କୁ ଧରିକି ଉଠାଇଲେ ଛେଚିବା ପାଇଁ, ପଥରରେ ଛେଚିବା ପାଇଁ। ତେଣୁ ଆଚାର୍ଯ୍ୟ କୁହନ୍ତି ଯେ କନ୍ୟା ତାଙ୍କର ହାତରୁ ତ ଚାଲିଗଲେ, ଖସିଗଲେ, ଏବଂ ସେ କଂସର ମଥାରେ ମୁଣ୍ଡ ଦେଇକରି ଆକାଶକୁ ଚାଲିଗଲେ, ଦୁର୍ଗା ଦେବୀ ଉପରେ ଅଷ୍ଟପୂଜା ରୂପରେ ଆବିର୍ଭାବ ହେଲେ। ଏବଂ ସେ କହିଥିଲେ ଯେ ତୋର ଯେଉଁମାନେ ତୁ ଯେଉଁ ଭାବୁଛୁ ତୋର ଶତ୍ରୁ ବୋଲି, ତୋର ଶତ୍ରୁ ଅନେକ ସ୍ଥାନରେ ଜନ୍ମ ନେଇସାରିଛି, ତୁ ଯେଉଁ ସବୁ ଅତ୍ୟାଚାର କରୁଛୁ ସେ ସବୁ ଅତ୍ୟାଚାରକୁ ବନ୍ଦ କର। ତେଣୁ ଏ ଶୁଣି ନନ୍ଦ କଂସର ମତି ବଦଳି ଯାଇଥିଲା। ସତ୍ସଙ୍ଗର ପ୍ରଭାବ ସେତିକି ସମୟ ପର୍ଯ୍ୟନ୍ତ ରହିବ ଯେତେ ସମୟ ପର୍ଯ୍ୟନ୍ତ ଆମେ ସତ୍ସଙ୍ଗ କରୁଥିବା, ଦୁଃସଙ୍ଗ କଲେ ସେ ସତ୍ସଙ୍ଗର ପ୍ରଭାବ ଚାଲିଯିବ, ଆଉ ରହିବ ନାହିଁ। ତେଣୁ ଯେତେବେଳେ ଦୁର୍ଗାଦେବୀ ଏଇଭଳି ଭାବେ କହିଲେ, ସାଙ୍ଗେ ସାଙ୍ଗେ ତାର ମନ ବଦଳିଗଲା, ମତି ବଦଳିଗଲା। ଏ ଯେଉଁ ତାଙ୍କର ଭଉଣୀ ଦେବକୀ ଏବଂ ବସୁଦେବଙ୍କ ପାଖକୁ ଯାଇ କ୍ଷମା ପ୍ରାର୍ଥନା କଲା, କହିଲା ପ୍ରକୃତରେ ମୁଁ ଜାଣିପାରିଲି ନାହିଁ, ମୋର ଭୁଲ ହେଇଯାଇଛି, ତୁମେ ବହୁତ ମହାନ ବ୍ୟକ୍ତି, ମୋତେ କ୍ଷମା କର। ଆଉ ସେସବୁ ଜ୍ଞାନ ମଧ୍ୟ ଉପଦେଶ ଦେଲା, ପ୍ରକୃତରେ ମୁଁ ତାକୁ ମାରିନି, ସେମାନେ ତାଙ୍କର କର୍ମଫଳରେ ମିଳୁଛନ୍ତି, ଏଇଭଳି ଭାବରେ ମୋତେ ଜ୍ଞାନ ଉପଦେଶ ଦେଲା। ତେଣୁ ଏହିଭଳି କହି ନନ୍ଦ ଆମର ଦେବକୀ ଏବଂ ବସୁଦେବ ବହୁତ ତା ଉପରେ ପ୍ରୀତ ହେଇଗଲେ, ତାର କ୍ରୋଧ ରହିଲା ନାହିଁ, ତାଙ୍କୁ ବନ୍ଦିଶାଳରୁ ଉଦ୍ଧାର କରିଦେଲେ। କିନ୍ତୁ ତାପରେ ଯେତେବେଳେ ସେ ପୁଣି ତାର ଅସତ୍ସଙ୍ଗ କଲା, ସବୁ ମନ୍ତ୍ରୀମାନଙ୍କୁ ଚାଉଳର ମୁଷ୍ଟିକି ଦେଇ ଯେତେ ସବୁ ମନ୍ତ୍ରୀ ଥିଲେ, ମଲ୍ଲମାନେ ଥିଲେ, ତାଙ୍କୁ ସବୁ ଡକେଇ ବିଚାର କଲା ଯେ ଏହିଭଳି ଭାବରେ ଦୁର୍ଗାଦେବୀ ଆବିର୍ଭାବ ହେଇଥିଲେ, ଦୁର୍ଗାଦେବୀ ଆବିର୍ଭାବ ଏହିଭଳି କହିଲେ ମୋର ଶତ୍ରୁ ଅନେକ ଥର ଜନ୍ମ ନେଇଛି, ତେଣୁ ଅତ୍ୟାଚାର ବନ୍ଦ କରିବା ପାଇଁ କହିଲେ। ତେଣୁ ଏଇସବୁ ତାର ଯେଉଁ ଅସତ୍ସଙ୍ଗ ସବୁ ଥିଲେ ସେମାନଙ୍କର ଚିନ୍ତା ନାହିଁ, ଡୋଣ୍ଟ ୱରି, ଆପଣ କାହିଁକି ଚିନ୍ତା କରୁଛନ୍ତି, ଦଶ ଦିନରୁ ଯେତେ ଅଛନ୍ତି କମ୍ ହଉ ବା ଅଧିକା ହଉ ସବୁ ପିଲାମାନଙ୍କୁ ଆମେ ହତ୍ୟା କରିଦେବା। ତେଣୁ ଏଇ ଯେଉଁ କଥାଟି ସେମାନେ କହିଲେ, ତେଣୁ ପୁତନା ଆସିଲା, ସେ ଟେଣ୍ଡର ସେ ପୁତନା ଆକ୍ସେପ୍ଟ କରିଥିଲା। ତେଣୁ ପୁତନା ଆସିକରି ସେଇଠି ତାଙ୍କର ଆଲୋଚନା ହେଲା, ଆମେ କୌଣସି ବାଛ ବିଚାର କରିବା ନାହିଁ, ଦଶ ଦିନରୁ ଯିଏ ଆମର ପିଲାମାନେ ହୁଅନ୍ତୁ ନା କାହିଁକି, ଆମେ ବି ସମସ୍ତଙ୍କୁ ହତ୍ୟା କରିବା। ତେଣୁ ପ୍ରକୃତରେ ପୁତନା ଯେତେବେଳେ ଭଗବାନଙ୍କୁ ଆସିବା ପୂର୍ବରୁ ଯେତେ ସବୁ ପିଲାମାନଙ୍କୁ ହତ୍ୟା କରିଛି, ପୁତନା ଲୋକବାଳାଗ୍ନି ରାକ୍ଷସୀ ରୁଦ୍ରାସନା ଲୋକବାଳାଗ୍ନି ପିଲାମାନଙ୍କୁ ସବୁ ହତ୍ୟା କରିଛି, କେଉଁ ପିଲାମାନଙ୍କୁ ହତ୍ୟା କରିଛି ନା ସେ ଅସୁର ପିଲାମାନଙ୍କୁ, ବିନାଶ ଆଜି ଦୁଷ୍କୃତ ଭଗବାନ ବିନାଶ କରିବେ ନା, ନିଜେ ବିନାଶ ନ କଲେ ମଧ୍ୟ ପୁତନା ଦ୍ୱାରା ବିନାଶ କରିଛନ୍ତି, ବିନାଶ ଆଜି ଦୁଷ୍କୃତ। ତେଣୁ ଏଇଭଳି ଭାବରେ ଭଗବାନ ଛଅ ଦିନ ରହିଥିଲା ବେଳେ ଏଇ ଯେଉଁମାନେ ଦୁଷ୍କୃତମାନଙ୍କୁ ହତ୍ୟା କରିବାର ବ୍ୟବସ୍ଥା କରିଦେଇଥିଲେ, ନିଜେ ହତ୍ୟା ନ କରିକିରି ପୁତନା ଦ୍ୱାରା ହତ୍ୟା କରିଥିଲେ। ତେଣୁ ସେ ଦୃଷ୍ଟିରୁ ପୁତନା ଭଗବାନଙ୍କୁ ବହୁତ ସେବା କଲା। ଆମେ ଯଦି ଭଗବାନ ଫୁଲ ସେବା ଦେଉଛେ ବା ଅନ୍ୟ ସେବା କରୁଛେ, ବହୁତ ପ୍ରକାର ସେବା କରୁଛେ, ସେଇଭଳିଆ ପୁତନା ଭଗବାନଙ୍କର ମଧ୍ୟ ସେବା କଲା। ଭଗବାନ ଚାହାନ୍ତି ଦୁଷ୍କୃତମାନଙ୍କୁ ହତ୍ୟା କରିବା ପାଇଁ, ପୁତନା ଯାଇକି ତାକୁ ସବୁ ହତ୍ୟା କରିଦେଇଛି। ତେଣୁ ଭଗବାନ ତାଙ୍କୁ ମାଆଙ୍କର ବାତ୍ୟ ଦେଲେ, ଅବଶ୍ୟ ଏଇଟା ଗୋଟେ କାରଣ, ଯାହା ହଉ ପୁତନା ଯେଉଁ ଯେହେତୁ ମାତୃବେଶରେ ଆସିଥିଲା, ମାତୃବେଶରେ ଆସି ତନ୍ୟ ପାଳନ କରାଇଥିଲା, ସେଥିପାଇଁ ଭଗବାନ ତାକୁ ମାତୃଗତି ପ୍ରଦାନ କଲେ, କି ଅହେତୁକି କୃପା ଭଗବାନଙ୍କର। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ ଚାଲିଯାଇଥିଲେ କେଉଁଠି, ମଥୁରାକୁ ପଳାଇଯାଇଥିଲେ କର ଦେବା ପାଇଁ, ଟ୍ୟାକ୍ସ ଦେବା ପାଇଁ। ତେଣୁ GST ଏବେ ସିନା GST ହେଇଛି, ସେତେବେଳେ ସବୁ GST ନଥିଲା, ସେତେବେଳେ ମଧ୍ୟ କର ଦେବାକୁ ପଡ଼ୁଥିଲା। ତେଣୁ ସେତେବେଳେ ଯାଇଥିଲେ ନନ୍ଦ ମହାରାଜ GST ପ୍ରଦାନ କରିବା,
ତେଣୁ ଦହି ଲହଣୀ ଇତ୍ୟାଦି ଯେତେ ପ୍ରକାର ସୁବର୍ଣ୍ଣ ଭଗବାନ ଆସିଯିବାରୁ ପଞ୍ଚପଦୀରେ ବର୍ଣ୍ଣନା କରାଯାଇଛି ବ୍ରଜ ସର୍ବ ସମୃଦ୍ଧିମାନ କାହିଁକିନା ନନ୍ଦ ଉତ୍ସବ ଯେତେବେଳେ ବର୍ଣ୍ଣନା କରାଯାଉଛି ପଞ୍ଚପଦୀରେ ଜଣେ ଚିନ୍ତା କରିପାରିବନି ଏତେ ଧନ ତାଙ୍କର ଅଛି ଦହି ଲହୁଣୀ ଇତ୍ୟାଦି ସବୁ ପିନ୍ଧାପିନ୍ଧି କରୁଛନ୍ତି ବହୁତ ମୂଲ୍ୟବାନ ପଦାର୍ଥ ସବୁ ବିନିମୟ କରୁଛନ୍ତି ବହୁତ ହୀରା ଭଳିଆ ଇତ୍ୟାଦି ବହୁତ ମୂଲ୍ୟବାନ ପଥର ମାନେ ମୂଲ୍ୟବାନ ପଦାର୍ଥକୁ ସବୁ କି କାହାକୁ ଉପହାର ଦେଉଛନ୍ତି ଏସବୁ କରୁଛନ୍ତି ଆମେ ଜଣେ କହିବ ଗାଡ଼ି ଯୋଗାଡ଼ ପିଲା ତାଙ୍କର ଏତେ ପଇସା କେଉଁଠି ଆସିଲା କେମିତି ଏସବୁ ସମ୍ଭବ କିନ୍ତୁ ସୁଖଦେବ ସାଇ ବୁଝିପାରୁଛନ୍ତି ସେଠି 60,000 ମୁନିଷମାନେ ଅଛନ୍ତି ନା ପରିକିତ ମହାରାଜ ସହିତ 60,000 ମୁନିଷମାନେ ଅଛନ୍ତି ସମସ୍ତଙ୍କର କ'ଣ ଚିନ୍ତାଧାରା ସୁଖଦେବ ସାଇ ବୁଝିପାରୁଛନ୍ତି ତେଣୁ ସେ ଏ ଶ୍ଳୋକଟି କହିଥିଲେ କହିଲେ ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ ହରେ ନିବାସ ଆତ୍ମଗୁଣୀ କ'ଣ ରମା କ୍ରୀଡ଼ନ ଅବମ ରୂପ ହେ ନୃପ ରାଜନ ପରିକ୍ଷିତ ମହାରାଜ ଏଠି ଯେଉଁ ଏତେ ଧନ କଥା ଆମେ ଜଣେ ଚିନ୍ତା କରିବ ଜଣେ ଯେକୌଣସି ଯେତେ ଉନ୍ନତ ଭକ୍ତ ହେଲେ ମଧ୍ୟ ସେ ଚିନ୍ତା କରିବ ଏତେ ଧନ କେଉଁଠୁ ଆସିଲା ଆମ ପାଖରେ କେତେ ଧନ ଆସିବ କୋଟି କୋଟି ଟଙ୍କା ଆମେ କ'ଣ ଖର୍ଚ୍ଚ କରିପାରିବା ସେଇଭଳିଆ ଜଣେ ବହୁତ ବିଲିୟନିୟର ହେଇଥିଲେ ସେ ଖର୍ଚ୍ଚ କରିବ ନା ଆଉ ହଜାର ହଜାର କୋଟି ଟଙ୍କା ଜଣେ ଜଣେ ଦାନ କରୁଛନ୍ତି ଆମ ପୁଅ ଅଛି କାନାଡ଼ାରେ ସେ କହୁଥିଲା ଜଣେ କେତେ ହଜାର କୋଟି ଟଙ୍କା ହେବ ସେ ଖର୍ଚ୍ଚ ଦେଇଛନ୍ତି ଗୋଟେ ମନ୍ଦିର ପାଇଁ ନିର୍ମାଣ କରି ଆମର ଇଣ୍ଡିଆ ବ୍ୟକ୍ତି ଜଣେ ଏଠି ରହିଛନ୍ତି ଇଞ୍ଜିନିୟର ସେ ଥିଲେ ଏଇଭଳି ଭାବରେ ଅନେକ ଦାନ କରାଯାଉଛି କୋଟି କୋଟି ଟଙ୍କା ଦାନ କରାଯାଉଛି ଜଣେ ପାଖରେ ସେତିକି ଟଙ୍କା ନଥିଲେ ସେ କେମିତି ଦାନ କରିପାରିବ ତେଣୁ ସେ କହୁଛନ୍ତି କରିକି ଏଥିରେ କୌଣସି ସନ୍ଦେହ କରିବାର ନାହିଁ କାହିଁକି ନା ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ ବ୍ରଜରେ ସମସ୍ତ ସମୃଦ୍ଧି ଆସିଗଲା ବହୁତ ପ୍ରକାର ଧନ ଆସି ପହଞ୍ଚିଗଲା ବ୍ରଜ ସର୍ବ ସମୃଦ୍ଧିମାନ କେମିତି ନା ହରେ ନିବାସ ଆତ୍ମଗୁଣୀ ହରି ରହୁଛନ୍ତି ସେଠି ଭଗବାନ ନିଜେ ରହୁଛନ୍ତି ତେଣୁ ରମା କ୍ରୀଡ଼ନ ଅଭୁ ରୂପ ରମା କହିଲେ ଲକ୍ଷ୍ମୀଦେବୀ ସେଠି କ୍ରୀଡ଼ନ କଲେ ସେବା କରୁଛନ୍ତି ବ୍ରଜବାସୀମାନଙ୍କର ସେବା କରୁଛନ୍ତି ସେଥିପାଇଁ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀମାନେ ଯେଉଁ ଗୋପୀ କିଛି ବର୍ଣ୍ଣନା କରିଛନ୍ତି ପ୍ରଥମ ଯେଉଁ ଶ୍ଳୋକଟି ହେଉଛି ଜୟଚନ୍ଦ୍ରୀ ଅଧିକମ ଅଧିକମ ବ୍ରଜ ଧାମଟା ସବୁଠାରୁ ଅଧିକ ଏମିତିକି ବୈକୁଣ୍ଠଠାରୁ ମଧ୍ୟ ଅଧିକ କାହିଁକି ନା ବୈକୁଣ୍ଠରେ ବୈକୁଣ୍ଠବାସୀମାନେ ଲକ୍ଷ୍ମୀଦେବୀଙ୍କୁ ପୂଜା କରୁଛନ୍ତି କିନ୍ତୁ ଏଇ ଯେଉଁ ବ୍ରଜ ବୃନ୍ଦାବନରେ ଲକ୍ଷ୍ମୀଦେବୀ ରମା କ୍ରୀଡ଼ନ ଅବୁନ ରୂପ ରମାଦେବୀ ବା ଲକ୍ଷ୍ମୀଦେବୀ ବ୍ରଜବାସୀମାନଙ୍କର ସେବା କରୁଛନ୍ତି ତେଣୁ କେତେ ଯେ ଧନ ସମ୍ପତ୍ତି ଆସିଥିବ ଆମେ ଚିନ୍ତା କରିପାରିବା ନାହିଁ କଳ୍ପନା କରିପାରିବା ନାହିଁ ସାମାନ୍ୟ କ'ଣ ସେମାନଙ୍କୁ ତାଙ୍କ ପ୍ରକୃତରେ ହଉ ଭଗବାନ ଏ ଜିଲ୍ଲା ମାଧ୍ୟମରେ ଜଣେଇ ଦେଉଛନ୍ତି ଯେ ପ୍ରକୃତରେ ଆମର ଅର୍ଥନୈତିକ ଅଭିବୃଦ୍ଧି ଏଇଥିରେ ହିଁ ଅଛି କୃଷି ଗୋରକ୍ଷା ବାଣିଜ୍ୟ ଏଇ ତିନୋଟି ଜିନିଷ ଭଗବତ ଗୀତାରେ ଭଗବାନ କହିଲେ ଏ ବୈଷୟିକ କାମ କିନ୍ତୁ ଏ ଦ୍ୱାରା ଆମର ଅର୍ଥନୈତିକ ଅଭିବୃଦ୍ଧି ହେବ ଆମର ସବୁ ପ୍ରକାର ଜ୍ଞାନ ଭଗବତ ଗୀତାରେ ରହିଛି ଅନେକ ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ ଇକୋନୋମିକ୍ସ ଭିତରେ ଏଇଟା କୁହାଯାଉଛି ଆମର କେମିତି ଇକୋନୋମିକ୍ସ ଆମର କେମିତି ଅର୍ଥନୀତି କେମିତି ଉନ୍ନତ ହେବ ଅର୍ଥ ଯେଉଁ ଆମର ରହିଛି ଷ୍ଟାଣ୍ଡାର୍ଡ଼ କେମିତି ଉନ୍ନତି ହେବ ଭଗବାନ ଭଗବତ ଗୀତା ତୃତୀୟ ଅଧ୍ୟାୟରେ କହିଲେ ଅନ୍ନା ଭଗତି ଭୂତାନି ପର୍ଜନା ଧନ ସମ୍ଭବ ଯଜ୍ଞ ଭଗତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ର ମନୁଷ୍ୟମାନଙ୍କର ଆବଶ୍ୟକତା ହେଉଛି ଅନ୍ନ ପ୍ରଭୁପାଦ ମହାରାଜ କହନ୍ତି କାଲକାଟାରେ ଯେଉଁ ରହିଛି ଗୁଡ଼ ଇୟର୍ ଟାୟାର ରହିଛି ଲୋକମାନେ ଟାୟାର ନଟ୍ ବୋଲ୍ଟ ଖାଇକି ବଞ୍ଚିବେ ନାହିଁ ଲୋକମାନେ ଅନ୍ନ ଖାଇକି ବଞ୍ଚିବେ ତେଣୁ ଭଗବାନ ସେ କଥା କହିଲେ ଅନ୍ନା ଭଗତି ଭୂତାନି ମନୁଷ୍ୟମାନଙ୍କର ଆବଶ୍ୟକତା ହେଉଛି ଅନ୍ନ ଏକାଦଶୀରେ ଅନ୍ନକୁ ବର୍ଜନ କରାଯାଇଛି ଅନ୍ନା ଭଗତି ଭୂତାନି ହେଲେ ମଧ୍ୟ ଏକାଦଶୀରେ ଅନ୍ନ ତ୍ୟାଗ କରିବା ପାଇଁ କୁହାଯାଉଛି ତେଣୁ ଦ୍ୱାଦଶୀ ହେଲେ ଆଜି ଅନ୍ନାରେ ଅନ୍ନ ଖାଇବା ଏ ଯେଉଁ ଅନ୍ନା ଭଗତି ଭୂତାନି ପର୍ଜନା କେମିତି ଅନ୍ନ ସମ୍ଭବ ହେଉଛି ନା ପର୍ଜନା ଏ ବୃଷ୍ଟି ଯେଉଁ ହେଉଛି ଏ ବୃଷ୍ଟି ମାଧ୍ୟମରେ ଅନ୍ନ ହେଉଛି ଏବଂ ପର୍ଜନା ଧନ ସମ୍ଭବ ବର୍ଷନା ବୃଷ୍ଟି କେମିତି ହେଉଛି ନା ଯଜ୍ଞ ହେଉଛି ପର୍ଜନ୍ୟ ଯଜ୍ଞ ମାଧ୍ୟମରେ ବୃଷ୍ଟି ହେଉଛି ଯଜ୍ଞ କହିଲେ କ'ଣ ନା ଯଜ୍ଞ କର୍ମ ସମୁଦ୍ଭବ କର୍ମ ନିର୍ଦ୍ଦିଷ୍ଟ କର୍ମରେ ଯଜ୍ଞ ହେଉଛି ସେ କର୍ମ କେଉଁଟା ନା ତା ପରସ କହୁଛି କର୍ମ ବ୍ରହ୍ମ ଭୋ ବିଧି ବ୍ରହ୍ମ କେତେ ବେଦରେ ଏଇସବୁ ଅନୁମୋଦିତ କର୍ମ ବର୍ଣ୍ଣନା କରାଯାଇଛି ଯେଉଁ କର୍ମ ଦ୍ୱାରା ଜଣେ ଏସବୁ ଏଇ ବୃଷ୍ଟି ହେବ ବୃଷ୍ଟି ହେଲେ ଶସ୍ୟ ଉତ୍ପନ୍ନ ହେବ, ଶସ୍ୟ ଉତ୍ପନ୍ନ ହେଲେ ମନୁଷ୍ୟମାନେ ଜୀବନ ଧାରଣ କରିବେ ଏବଂ ଆ ଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହେବ। ବୃଷ୍ଟି ଦ୍ୱାରା କେବଳ ପର୍ଜନ୍ୟ ତା ନୁହଁ, ତାହାକୁ ତା ବର୍ଣ୍ଣନା କରାଯାଇଛି କାମ ବର୍ଷୀ ପର୍ଜନ୍ୟ ପ୍ରଥମ ଦଶମ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜଙ୍କର ରାଜ୍ୟ ଶାସନ ବିଷୟରେ ବର୍ଣ୍ଣନା କରାଯାଉଛି ସେତେବେଳେ କଥା କୁହାଯାଇଛି। ପର୍ଜନ ମାଧ୍ୟମରେ ସମସ୍ତ ଯାହାର ଯାହାର ଆବଶ୍ୟକତା ସେ ପୂରଣ ହୋଇଯାଏ। ବୃଷ୍ଟି ମାଧ୍ୟମରେ ବହୁତ ଜିନିଷ ଆସୁଛି ପୃଥିବୀକୁ, ଦେବତାମାନେ ସେସବୁ ଭଗବତ ଗୀତାରେ ମଧ୍ୟ କୁହାଗଲା ନା ତୃତୀୟ ଅଧ୍ୟାୟରେ ଯେ ଏ ଯେଉଁ ଯଜ୍ଞ ମାଧ୍ୟମରେ ଅନ୍ୟ ପଶ୍ୟ ଶୁଦ୍ଧମ ଯେତେବେଳେ ସୃଷ୍ଟି ବେଳେ ବ୍ରହ୍ମା ଏକଥା କହିଥିଲେ ତୁମେ ଯାଅ ଏଇ ଯଜ୍ଞ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କର ଉପକାର କରିବେ, ଦେବତାମାନେ ମନୁଷ୍ୟମାନଙ୍କର, ମନୁଷ୍ୟମାନେ ଦେବତାମାନଙ୍କର ଉପକାର କରିବେ। ସହଯଜ୍ଞ ପ୍ରଜା ସୃଷ୍ଟ ପୂର୍ବଭାତ ପ୍ରଜାପତି ଅନ୍ୟ ପୁରୁଷ ବିଶ୍ୱଧ୍ୱମ ଏହିସବୁ ସୃଷ୍ଟ କାମ ହଉ କାମକୁ ଏଇ ଯଜ୍ଞ ମାଧ୍ୟମରେ ସମସ୍ତେ ଉନ୍ନତି କରିବେ, ପ୍ରସ ବିଶ୍ୱ ତାଙ୍କର ବହୁତ ଉନ୍ନତି ହେବ, ସମସ୍ତ କାମନା ଯାହା ଯାହା କାମନା ସବୁ ପୂରଣ ହେବ। ତେଣୁ ଏଇ ଯେଉଁ ବୃଷ୍ଟି ମାଧ୍ୟମରେ ଯେ ଯଜ୍ଞ ହେଉଛି କେଉଁଟା ନା ବେଦରେ ଯେଉଁ ଅନୁମୋଦିତ କର୍ମକୁ ଯଜ୍ଞ ବୋଲି କୁହାଯିବ। ଥରେ ସୁଷମା ଗୌରବ ସେ ମହାରାଜ ସ୍ପେନ୍ର ମାଦ୍ରିଦ୍, ସ୍ପେନ୍ର ରାଜଧାନୀ ମାଦ୍ରିଦ୍ ଯାଇଥିଲେ, ତେଣୁ ସେଠି ତାଙ୍କର ଦେଶରେ ପାଶ୍ଚାତ୍ୟ ଜଗତ ବହୁତ ଉନ୍ନତ, ସେମାନେ ଆଡ଼ଭାନ୍ସ କଣ୍ଟ୍ରି, କିନ୍ତୁ ତାଙ୍କର ଇଲେକ୍ଟ୍ରିସିଟି ନାହିଁ, ମାନେ ବହୁତ କମ୍ ରହିଛି, ବହୁତ କମ୍ ସବୁ ମାନେ ଠିକ ଭାବରେ ଲାଇଟ୍ ଫାଇଟ୍ ନାହିଁ। ତେଣୁ ମହାରାଜ ପଚାରିଲେ କ'ଣ ପାଇଁ ଏମିତି ନା ବହୁତ ବର୍ଷାରେ ହିଁ ବର୍ଷା ହେଇନି, ବର୍ଷା ନହେଲେ ଆଉ ସେଠି ହେଇପାରୁନି ନା। ସେ କହିଲେ ବର୍ଷା ହେଇନି ମାନେ ଏଠି ଯଜ୍ଞ କର୍ମ ନାହିଁ, ସେଥିପାଇଁ ବର୍ଷା ହେଇନି, ଯଜ୍ଞ କର୍ମ ନାହିଁ। ତେଣୁ ସେଦିନ ସେ ଭାଗବତ କ୍ଲାସ୍ ଦେଇକରି ଅଳ୍ପ ସମୟ କ୍ଲାସ୍ ଦେଲେ, କହିଲେ ଯେ ଉପରବେଳା ସବୁ ଯଜ୍ଞ ହେବ। ତେଣୁ ଉପରବେଳା ସବୁ ଆସିଲେ ସବୁ ଯଜ୍ଞ ହେଲା କ'ଣ, ଭଗବାନ ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଯଜ୍ଞ ହେଲା ପରେ ମେଘ ଆସିଗଲା, ମେଘ ବିଜୁଳି ସବୁ ଚଚଡ଼ି ସବୁ ମାରିଲା, ବିଜୁଳି ଘଡ଼ଘଡ଼ି ସବୁ ହେଲା। ତେଣୁ କେତେଜଣ କହିଲେ ଏ ବର୍ଷା ହେବ, ଆଉ ଜଣେ କହିଲେ ଏମିତି ଆଜ୍ଞା ସବୁବେଳେ ରହୁଛି କିନ୍ତୁ ବର୍ଷା ହେଉନାହିଁ। କିନ୍ତୁ ତାପରେ ଭୀଷଣ ବର୍ଷା ହେଲା, ଭୀଷଣ ବର୍ଷା ହେଲା ଯେ ବହୁ ବର୍ଷ ମାନେ କେତେ ବର୍ଷ ହେଲାଣି ବର୍ଷା ହେଇନଥିଲା, ଅନେକ ବର୍ଷ ପରେ ଯେ ବର୍ଷା ହେଲା। ତେଣୁ ସେ ସ୍ପେନ୍ର ନ୍ୟୁଜ୍ ପେପର୍ମାନଙ୍କରେ ସବୁ ବାହାରି ପଡ଼ିଲା ଯେ ଏଇଭଳି ଭାବରେ ଇଣ୍ଡିଆରୁ ବିଶ୍ୱଭାର ଓଡ଼ିଶାରୁ ଜଣେ ସାଧୁ ଆସିଥିଲେ, ସେ ଯଜ୍ଞ କରିବାରୁ ନାମ କୀର୍ତ୍ତନ କରିବାରୁ ଏଇଭଳି ଭାବେ ବର୍ଷା ହେଲା, ଲିଡ଼ିଂ ନ୍ୟୁଜ୍ ପେପର୍ ସବୁ ବାହାରିଲା, ଲିଡ଼ିଂ ନ୍ୟୁଜ୍ ହିସାବରେ ବାହାରିଲା। ତେଣୁ ଗୌରବ ସେ ମହାରାଜ ତାଙ୍କର ଯେଉଁ ପ୍ରୋଗ୍ରାମ ଥିଲା ସେଠି କେତେ ଦିନ ଥିଲା, କିନ୍ତୁ ସେ ସବୁ କ୍ୟାନସଲ୍ କରିକି ପଳେଇଗଲେ, ଅନ୍ୟ କଣ୍ଟ୍ରିକୁ ପଳେଇଗଲେ। କାହିଁକି ନା ତାଙ୍କର ଯେଉଁ ସମ୍ବାଦପତ୍ର ତାଙ୍କର ସବୁ ପ୍ରଶଂସା ବାହାରିଲା, ସବୁ ଲୋକ ଆସି ତାଙ୍କୁ ପ୍ରଶଂସା କରିବେ, ତାଙ୍କୁ ତାଙ୍କ ପାଖରେ ଶରଣ ଯିବେ ବା ଏସବୁ ବିଭିନ୍ନ ପ୍ରକାର ପ୍ରଶଂସା କରିବେ ବିଶେଷ ଭାବରେ। ସେଥିପାଇଁ ଯେଉଁମାନେ ବୈଷ୍ଣବମାନେ ସେମାନେ ପ୍ରଶଂସା ଚାହାନ୍ତି ନାହିଁ। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଲାଭ ପୂଜା ପ୍ରତିଷ୍ଠା ଇଏ ହେଉଛି ଶୁକ୍ରର ନିଷ୍ଠା ସହିତ ତୁଳନା କରାଯାଇଛି। ଲାଭ ଏତେ ଲାଭ ପାଇବା, ଆମେ ପୂଜା ପାଇବା, ଆମର ପ୍ରଶଂସା ହେବ, ପ୍ରତିଷ୍ଠା ହେବ, ଏଇଟା ଶୁକ୍ରର ନିଷ୍ଠା, ସାଧାରଣ ମନୁଷ୍ୟର ପ୍ରତିଷ୍ଠା ନୁହଁ ବା ଜୀବର ପ୍ରତିଷ୍ଠା ନୁହଁ, ଶୁକରୀ ନିଷ୍ଠା। ଶୁକରୀ ସମସ୍ତଙ୍କ ନିଷ୍ଠା ଖାଇବେ କିନ୍ତୁ ତା ନିଷ୍ଠା କିଏ ଖାଆନ୍ତି ନାହିଁ, ତେଣୁ ଶୁକରୀ ନିଷ୍ଠା ସହିତ ତୁଳନା କରାଯାଇଛି। ତେଣୁ ମହାରାଜ ସେହିଭଳି ଭାବରେ ସେ ଏ ପ୍ରଶଂସା ନ ଶୁଣିବା ପାଇଁ ହିଁ ସେ ଚାଲିଗଲେ, ସ୍ପେନ୍ରୁ ଅନ୍ୟ କଣ୍ଟ୍ରିକୁ ପଳେଇଗଲେ। ଯାହାକୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ଜଣଙ୍କର ଅଭିବୃଦ୍ଧି ହେବ, ଭଗବାନ ଏଇଟା ଦେଖିଦେବା ପାଇଁ ଚାହୁଁଛନ୍ତି। ନିଜ ଯେତେବେଳେ ଆସିଥିଲେ ପଦଧାମରେ ସେଇଭଳି ଭାବରେ ଦେଖିଦେଉଥିଲେ, ସେଠି କୃଷି ମଧ୍ୟ ହେଉନଥିଲା, କେବଳ ଗୋପାଳନ କରୁଥିଲେ, କିନ୍ତୁ ତାଦ୍ୱାରା ସେ ଗୋପାଳନରେ ଏତେ ସବୁ ଧନ ପ୍ରାପ୍ତ ହୋଇଗଲେ ଯେ ତାଙ୍କର ବହୁତ ପ୍ରକାର ଧନ ବଢ଼ିଯାଇଥିଲା। ତେଣୁ ଏଇ ଯେଉଁ ହେଲା ପରେ ସେଥିପାଇଁ ଏ ଯେଉଁ ବ୍ରଜର ସମୃଦ୍ଧି ବଢ଼ିଗଲା, କ'ଣ ପିଲାର ଆନନ୍ଦ ଉତ୍ସବ ମନେଇଲେ, ଜନ୍ମ ଉତ୍ସବ ମନେଇଲେ, କାଳେ କଂସର ଦୃଷ୍ଟି ପଡ଼ିବ, ସ୍ପେଶାଲ ଜିଏସ୍ଟି ଲଗେଇବ, ସେଥିପାଇଁ ନନ୍ଦ ମହାରାଜ କ'ଣ କଲେ ନା କଂସର ଦୃଷ୍ଟି ପଡ଼ିବା ପୂର୍ବରୁ ନନ୍ଦ ମହାରାଜ ନିଜେ ଯାଇକି କରଦେବା ପାଇଁ ଚାଲିଯାଇଥିଲେ। ତେଣୁ
ଭଗବାନଙ୍କର ଆବିର୍ଭାବରେ ଯେଉଁ ଆନନ୍ଦ ଉତ୍ସବ ରହିଛି, ସେ ଆନନ୍ଦ ଉତ୍ସବକୁ ଉପଭୋଗ କରିବା ପାଇଁ ମଧ୍ୟ ସେ ରହିଲେ ନାହିଁ, ଚାଲିଗଲେ କଂସ ତାକୁ ପଳେଇଲେ ମଥୁରାକୁ କଂସ ଘର ଦେବା ପାଇଁ। ତେଣୁ ଆ ଭିତରେ ଆସୁଛନ୍ତି ବସୁଦେବ, ନନ୍ଦ ମହାରାଜ ପୁରା ସାକ୍ଷାତ ହେଇଛି, ସେ ବର୍ଣ୍ଣନା କରାଯାଇଛି। ବସୁଦେବ କହିଛନ୍ତି ତୁମେ ଶୀଘ୍ର ଯାଅ, ବ୍ରଜରେ ବହୁତ ଉତ୍ପାଦ ହେବାର ଅଛି। କାରଣ ସେ ଜାଣିଛନ୍ତି ଏଇ ଯେଉଁ ଗୋଷ୍ଠୀ ହେଇଥିଲା, ଏସବୁ ହେଇଥିଲା, ତାଙ୍କର ଅସତସଙ୍ଗର କଂସ ସବୁ ଆୟୋଜନ କରିଥିଲା, ସେଠି ସବୁ ବିଚାର କରାଯାଇଛି, ସିକ୍ରେଟ ଜିନିଷ। କିନ୍ତୁ ସେମାନେ ସବୁ ବସୁଦେବ ଦେଇକି, ସେ ଜଣେ ମଧ୍ୟ କ୍ଷତ୍ରିୟ, ସେ ମଧ୍ୟ ଜଣେ ରାଜା ଥିଲେ, ତେଣୁ ସେ ଜାଣନ୍ତି ସବୁ କେମିତି, ତାଙ୍କର ମଧ୍ୟ ବହୁତ ନିଜ ଲୋକ ଅଛନ୍ତି, ତେଣୁ ସେମାନେ ସେ ଖବର ଦେଇଛନ୍ତି। ସେ ଜାଣିଛନ୍ତି ସେଇଟା ଯେ ବ୍ରଜରେ ଉତ୍ପାଦ ହେବ, ମୁଁ କଂସ ପ୍ରେରଣ କରିଛି ନା ପୁତନାକୁ। ତେଣୁ ସେ ବସୁଦେବ କହିଲେ, ତୁମେ ନନ୍ଦ ମହାରାଜ କହିଲେ, ତୁମେ ଶୀଘ୍ର ଯାଅ, ବସୁଦେବ କହିଲେ ତୁମେ ଶୀଘ୍ର ଯାଅ, ସେଠି ସବୁ ଉତ୍ପାଦ ହେବାର ଅଛି, ତୁମେ ଯାଅ ଶୀଘ୍ର। ତେଣୁ ସେ ଯେତେବେଳେ ଆସୁଛନ୍ତି ଏଇଭଳି ଭାବରେ, ଯେଉଁ କଟ ଧୂମ, ଯେଉଁ ଶ୍ମଶାନ, ଯେଉଁ କ'ଣ ଧୂମରୁ ବହୁତ ସୁଗନ୍ଧି ବାହାରୁଛି, ତେଣୁ ସେମାନେ ଆଲୋଚନା କିମିତା ଭୂତ ଏମିତି କେଉଁ, ଏଇଟା କ'ଣ, ଏଇଟା କେଉଁଠୁ ଆସୁଛି, ଏଇଭଳିଆ ଚିନ୍ତା କରିକି ଆସୁଛନ୍ତି। ସେତେବେଳେ ଏଇ ଜାଣିଲେ ଏଇଭଳି ଭାବରେ ଏ ପୁତନା ଜଣେ ଆସିଥିଲା, ପୁତନା ଲୋକ ବାଳାଗ୍ନି ରାକ୍ଷସୀ ଗୋଟେ ଆସିଥିଲା, କୃଷ୍ଣକୁ ସ୍ତନ୍ୟପାନ କରିବା ସମୟରେ ମୃତ୍ୟୁବରଣ କଲା। ବିରାଟଗଡ଼ ଶରୀର ତାହାର 6 କୋଶ 12 ମାଇଲ 8 କିଲୋମିଟର, ତେଣୁ ତାକୁ ଶରୀରକୁ ଖଣ୍ଡ ଖଣ୍ଡ କରି ଏସବୁ ଦାହ କରାଯାଉଛି। ସେଇ ଦାହରୁ ଏସବୁ ସୁଗନ୍ଧି ଆସୁଛି, ଦାହରୁ ସୁଗନ୍ଧି ଆସିବା କଥା ନୁହଁ, କିନ୍ତୁ ଯେହେତୁ ସେ ଭଗବାନ ସ୍ପର୍ଶ କରିଦେଇଛନ୍ତି, ସେ ଶରୀର ଆଉ ଭୌତିକ ଶରୀର ନାହିଁ, ସେଇଟା ମଧ୍ୟ ପରମାର୍ଥିକ ହୋଇଯାଇଛି ବା ଟ୍ରାନ୍ସଲେଟର ହୋଇଯାଇଛି, ଭଗବାନ ସ୍ପର୍ଶ କରିଦେଇଛନ୍ତି। ତେଣୁ ଭଗବାନ ସବୁକିଛି କରିପାରିବେ, ସେ ହେଉଛନ୍ତି ସୁପର ମ୍ୟାଜିସିଆନ। କ'ଣ ଜଳରୁ ମଧ୍ୟ କ'ଣ ଅଗ୍ନିରୁ ମଧ୍ୟ ଜଳ ବାହାର କରିପାରିବେ, ଅଗ୍ନିରେ ଜଳ ପଡ଼ିଲେ ଅଗ୍ନି କେମିଯିବ, କିନ୍ତୁ ଅଗ୍ନିରୁ ଭଗବାନ ଜଳ ସୃଷ୍ଟି କରିପାରିବେ। ବୈଜ୍ଞାନିକ ଯେଉଁ ରହିଛି ଏକ୍ସପ୍ଲାନେସନ ଅଛି, ସେଇଟା ତା ଦ୍ୱାରା ଆମେ ବୁଝିପାରିବା ନାହିଁ। ଅଗ୍ନିରେ ଜଳ ପଡ଼ିଲେ ତ ଅଗ୍ନିଟା ଲିଭି ଯାଉଛି, ପୁଣି ଅଗ୍ନିରୁ କେମିତି ଜଳ ସୃଷ୍ଟି ହେବ, କିନ୍ତୁ ସୃଷ୍ଟିର ରହସ୍ୟ ହେଉଛି ଏଇଟା। ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଶବ୍ଦ ଆକାଶ ମାନେ କ'ଣ, ଶବ୍ଦ କହିଲେ ଯେଉଁ ଶବ୍ଦ ହେଉଛି ଏଇଟା ଆକାଶରୁ ଶବ୍ଦ ଆସୁଛି, ଶବ୍ଦରୁ ଆକାଶ ହେଉଛି, ତାପରେ ଆକାଶରେ ବିକାର ହେଇକି ବାୟୁ ଆସୁଛି, ବାୟୁରୁ ସୃଷ୍ଟି ହେଉଛି ସ୍ପର୍ଶ, ସ୍ପର୍ଶ ତନ୍ମାତ୍ର ସୃଷ୍ଟିରୁ ସ୍ପର୍ଶ ତନ୍ମାତ୍ର ବାୟୁ ସୃଷ୍ଟି ହେଉଛି, ତେଣୁ ବାୟୁର ବିକାର ହେଇକି ରୂପ ଆସୁଛି ବା ଅଗ୍ନି ଆସୁଛି, ରୂପ ଏବଂ ଅଗ୍ନି ହେଇକି ଆସୁଛି, ପୁଣି ଅଗ୍ନିର ବିକାର ହେଇକି ଜଳ ଆସୁଛି, ଅଗ୍ନିରୁ ଜଳ ସୃଷ୍ଟି ହେଉଛି। ଏଇଟା କ'ଣ ବୈଜ୍ଞାନିକମାନେ କହିବେ ନା ଅଗ୍ନିରୁ ଜଳ ସୃଷ୍ଟି ହେଇନି, ଜଳ ସୃଷ୍ଟି ହେଉଛି H2O, ବାୟୁରୁ ଜଳ ସୃଷ୍ଟି ହେଇଛି, ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ମିଶିଲେ ସୃଷ୍ଟି ହେଉଛି। କିନ୍ତୁ ଆମର ଆମର ଭାଗବତ ତତ୍ତ୍ୱ ଅନୁସାରେ ଶବ୍ଦରୁ ସ୍ପର୍ଶ ଆସୁଛି, ସ୍ପର୍ଶ ହେଉଛି ଅଗ୍ନି, ସ୍ପର୍ଶ ମାନେ ସ୍ପର୍ଶ ହେଉଛି ବାୟୁ, ବାୟୁରୁ ଅଗ୍ନି ସୃଷ୍ଟି ହେଉଛି, ସ୍ପର୍ଶରୁ ରୂପ ଆସୁଛି, ଅଗ୍ନି ଆସୁଛି, ରୂପରୁ ଆସୁଛି ରସ ବା ଜଳ ଆସୁଛି, ଅଗ୍ନିରୁ ଜଳ ଆସୁଛି। ଇଏ ହେଉଛି ବୈଜ୍ଞାନିକ ମାନେ ଆମର ଭାଗବତ ଏକ୍ସପ୍ଲାନେସନ। ବୈଜ୍ଞାନିକମାନେ କହିବେ ବାୟୁରୁ ଜଳ ହେଉଛି H2O, କିନ୍ତୁ ଆମର ଭାଗବତ ପ୍ରମାଣ ହେଉଛି ଅଗ୍ନିରୁ ଜଳ ଆସୁଛି, ଅଗ୍ନିରୁ ବିକାର ହେଇକି ଜଳ ସୃଷ୍ଟି ହେଉଛି, ଜଳରୁ ଭୂମି ଆସୁଛି। ତେଣୁ ଇଏ ବହୁତ ସୂକ୍ଷ୍ମ ତତ୍ତ୍ୱ। ଯାହା ହଉ, ଏ ଯୋଗୁଁ ପଞ୍ଚବୌଦ୍ଧ କଥା କାହିଁ ପଡ଼ିଲା ନା, ଯେଉଁ ଇଏରୁ ଯେଉଁ କଟଧୂମ, ଯେଉଁ ଶ୍ମଶାନରୁ ଧୂମ ବାହାରୁଛି, ଏଇଟା ଦୁର୍ଗନ୍ଧ ହେବା କଥା, ବହୁତ ସୁବାସିତ ଆସୁଛି, କାହିଁକି ନା ଭଗବାନ ସେ ତାକୁ ସ୍ପର୍ଶ କରିଦେଇଥିଲେ, ସେ ଯେଉଁ ପୁତନାର ଆଉ ଇଏ ଭୂମି ଜଳ ଅଗ୍ନି ବାୟୁ ଆକାଶ ଯେଉଁ ରହିଛି, ଏ ଭୌତିକ ହେଇକି ରହିନଥିଲା ତା ଶରୀର, ସେଇଥିରୁ ଶରୀର ସୃଷ୍ଟି ହେଇଛି ନା, ସେଇଟାକୁ ସେ ଚିଦାନନ୍ଦ କରିଦେଇଥିଲେ, ମାନେ ସଚ୍ଚିଦାନନ୍ଦ କରିଦେଇଥିଲେ ଭଗବାନ, ଯେଉଁ ସଚ୍ଚିଦାନନ୍ଦ ମର ଭଗବାନ ତାଙ୍କୁ ସ୍ପର୍ଶ କରିଥିବାରୁ ସେଇଟା ଆଉ କ'ଣ ଭୌତିକ ନହେଇକି ସେଇଟା ପରମାର୍ଥିକ ବସ୍ତୁ ହେଇଗଲା। ଯେମିତି ଉଦାହରଣ ଦିଆଯାଏ ଲୁହା, ଲୁହାଟା ର ରହିଛି ଲୌହ, ଯେଉଁ ଯେଉଁ ଗୁଣ ରହିଛି, କିନ୍ତୁ ଯଦି ସେଇଟାକୁ ଆମେ ଅଗ୍ନିରେ ପକାଇବା ତାହା ସେଇଟା ଲୁହାଟା ମଧ୍ୟ ଅଗ୍ନିରେ ପରିଣତ ହୋଇଯିବ। ତେଣୁ ସେ ଲୁହାରେ ଯେଉଁ କୌଣସି ସ୍ଥାନରେ ଛୁଇଁଲେ ସେଇଟା ଅଗ୍ନିର କାମ ଦେବ, ଆଉ ସେ ଲୁହା ହେଇକି ରହିଲେ ସେଇଟା ଅଗ୍ନିରେ ପରିଣତ ହୋଇଯାଇଛି। ସେଭଳି ଭାବରେ ଭଗବାନ ଯେହେତୁ ସ୍ପର୍ଶ କରିଛନ୍ତି ପୁତନାକୁ, ପୁତନାର ଶରୀର ଆଉ ଭୌତିକ ଶରୀର ହୋଇନାହିଁ, ସେଇଟା କ'ଣ ସଚ୍ଚିଦାନନ୍ଦ ଶରୀର ହୋଇଯାଇଛି, ଭଗବାନ ଭଳି ଶରୀର ହୋଇଯାଇଛି। ତେଣୁ ସେଥିରେ ଦୁର୍ଗନ୍ଧ ଆସିବ ନାହିଁ, ସେ ସୁଗନ୍ଧି ଭଗବଦ୍ଗୀତାରେ ଭଗବାନ କହିଲେ ନା ପୁଣ୍ୟ କଥା ଜିଜ୍ଞାସ ସୁଗନ୍ଧ ହେଉଛି ସେଠି ଜାଣିବାକୁ ଭଗବାନ ସେଠି ରହୁଛନ୍ତି, ଦୁର୍ଗନ୍ଧ ହେଉଛି ସେଠି ଭଗବାନ ରହନ୍ତି। ପୁଣ୍ୟଗନ୍ଧାଙ୍କୁ ଦିବ୍ୟାଞ୍ଚ ଦୁର୍ଗନ୍ଧ ହେଉଥିବାରୁ ଆମେ ସେଠି ଅପବ୍ୟବହାର କରିଛେ। ତେଣୁ ଭଗବାନ ଯଦି ଛୁଇଁ ନେଇଛନ୍ତି ସେଠୁ ଆଉ ଦୁର୍ଗନ୍ଧି ଆସୁନି, ସେଠି ସୁଗନ୍ଧି ଆସୁଛି। ତେଣୁ ସେମାନେ ଚିନ୍ତା କରୁଛନ୍ତି ଇନ୍ଦ୍ର ଲୋକରୁ ଆସୁଛି ନା ସୁତ ଲୋକରୁ ଆସୁଛି, ଏମିତି ଚିନ୍ତା କରିକି ଆସୁଛନ୍ତି। ତେଣୁ ଆ ପୂର୍ବ 42 ଲୋକରେ ଯେଉଁ କୁହାଗଲା ତେ ତତ୍ର ବର୍ଣ୍ଣିତ ଗୋପେଇ, ଗୋପୀମାନେ ଏଇଭଳିଆ ଲୋକମାନେ ଏଇଭଳିଆ ବର୍ଣ୍ଣନା କରୁଛନ୍ତି କେମିତି ଆସିଥିଲା, ବହୁତ ସୁନ୍ଦର ସ୍ତ୍ରୀ ରୂପରେ ଆସିଥିଲା ପୁତନା, କିନ୍ତୁ ଏତେ ବିରାଟ ଗୋଟେ ରାକ୍ଷସୀ ତାପରେ ଜଣାପଡ଼ିଲା। ତେଣୁ ଏହିସବୁ କଥା ପୁତନା ଗମନାଧିକ, ପୁତନା ଯେଉଁ ଆସିଲା କେମିତି କ'ଣ କଲା ସେ କଥା ବିସ୍ତାର ଭାବେ ସେମାନେ ଯେଉଁ ଆଲୋଚନା କରୁଛନ୍ତି ସେଇଠି ଗମନାଧିକ, କେମିତି ଆସିଲା, କେମିତି ତାଙ୍କ ଘରୁ ଗଲା, କେମିତି ସେ ସ୍ତନ୍ୟପାନ କରିଲା, କେମିତି ସେ ନିକଟ ରୂପ ଧାରଣ କଲା, କେମିତି ସେ ବଣ ଯେଉଁ ରହିଛି ପଞ୍ଚର ବଣଟା ଉପବନଟା ରହିଛି 18 କିଲୋମିଟର ଉପବନ, ସେସବୁ ଗଛ ସବୁ ଭାଙ୍ଗିଗଲା ବାତ୍ୟା ଭଳିଆ ସୁପର ସାଇକ୍ଲୋନ ଭଳି ସବୁ ଭାଙ୍ଗିଗଲା, ସେ ପଡ଼ିଲା ତା ଉପରେ ଏହିସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ଶ୍ରୁତ୍ୱା ତ ନିଧନ ସ୍ୱସ୍ତି, ଏଠି ନନ୍ଦ ମହାରାଜ ବାଟ ସାରା ସବୁ ଚିନ୍ତା କରିକି ଆସୁଛନ୍ତି, ଭଗବାନ ପୁତ୍ରକୁ ରକ୍ଷା କରନ୍ତୁ, ବସୁଦେବ ଏଭଳି କହିଛି, ବସୁଦେବ ଏଭଳି କହିଛନ୍ତି, ତେଣୁ ଭଗବାନ ପୁତ୍ରକୁ ରକ୍ଷା କରନ୍ତୁ, ଏଇଭଳିଆ ଚିନ୍ତା କରିକି ଆସୁଛନ୍ତି। ତେଣୁ ଏଇଠି ଦେଖିଲା ବେଳକୁ ସତ୍ୟକଥ ସେୟା ହେଲା, ଯାହା ବସୁଦେବ ଭବିଷ୍ୟତବାଣୀ ଦେଇଥିଲେ ତାହା ହିଁ ପରିଣତ ହେଲା। ତେଣୁ ଶ୍ରୁତ୍ୱା ତ ନିଧନ, ଯେତେବେଳେ ନନ୍ଦ ମହାରାଜ ଶୁଣିଲେ ତାଙ୍କ ପୁତ୍ରର ମୃତ୍ୟୁବରଣ ହୋଇଥିଲା, ଶିଶୋ ସ୍ଥାସନ ସୁବିସ୍ମିତା, ତେଣୁ ନିଜ ପୁତ୍ର ଏଭଳି ଭାବରେ ମୃତ୍ୟୁବରଣ କରିଥାନ୍ତା, ସେ ବିସ୍ମିତ ହୋଇଯାଉଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି ନନ୍ଦ ସ୍ୱପୁତ୍ର ମାଦାୟ, ତେଣୁ ସେ ବହୁତ ବ୍ୟସ୍ତ ହୋଇ ନିଜ ପୁତ୍ର ପାଖକୁ ଯାଇ ପହଞ୍ଚନ୍ତି। ପୁତ୍ର ସେଇ ସୂତିକାଗୃହରେ ରହି 6 ଦିନ କଥା ନା, ସୂତିକାଗୃହରେ ରହିଛନ୍ତି ଆହୁରି, ତେଣୁ ସୂତିକାଗୃହକୁ ଯାଇ ପୁତ୍ରକୁ ନନ୍ଦ ସ୍ୱପୁତ୍ର ମାଦାୟ ନିଜ ପୁତ୍ର କହିଲେ, ସେଠି ବି ଅଛନ୍ତି ଇଏ ରୋହିଣୀ ପୁତ୍ର ମଧ୍ୟ ରହିଛନ୍ତି, ବଳଦେବ ମଧ୍ୟ ଅଛନ୍ତି, ବଳଦେବ କୃଷ୍ଣଙ୍କଠାରୁ 8 ଦିନ ବଡ଼, ଗତ ରବିବାର ଆମେ ପାଳନ କଲେ, ତାପରେ 8 ଦିନ ପରେ ଭଗବାନ କୃଷ୍ଣଙ୍କର ଜନ୍ମ, ତେଣୁ ସେ ମଧ୍ୟ ରହିଛନ୍ତି। କିନ୍ତୁ ନିଜ ପୁତ୍ର କୃଷ୍ଣକୁ ଆଦାୟ କୋଳରେ ନେଇକରି ହାତରେ ନେଇ ନନ୍ଦସ୍ୱ ପୁତ୍ର ମାଦାୟ ପ୍ରତ୍ୟାଘାତ ମୁଦାଦି, ତେଣୁ ଏସବୁ ଖବର ଶୁଣିସାରିଲା ପରେ ସେ ଭାବିଲେ ନିଜର ପୁତ୍ର ନିଶ୍ଚୟ ମୃତ୍ୟୁବରଣ କରିଥାନ୍ତା ପ୍ରତ୍ୟ, କିନ୍ତୁ ମୃତ୍ୟୁ ମୁଖରୁ ସେ ଫେରି ଆସିଛି। ପ୍ରତ୍ୟାଘାତ ମୁଦାଦି ନନ୍ଦ ମହାରାଜର ବୁଦ୍ଧି ବହୁତ ଉଦାର, ଉଦାରଦି ଏଠି ସରଳତା ମଧ୍ୟ କୁହାଯାଇଛି, ଜାଣିବୁ, କିନ୍ତୁ ବହୁତ ଉଦାର ବୁଦ୍ଧି ତାଙ୍କର ଥିଲା। ଏ ବୁଦ୍ଧିର ଆମେ ଯଦି ଠିକ୍ ଭାବରେ ଉପଯୋଗ କରିବା ତାହେଲେ ଆମେ ଆମ ଜୀବନର ସିଦ୍ଧି ପ୍ରାପ୍ତ ହୋଇଯିବା। ଏଇ ସମସ୍ତଙ୍କୁ ବୁଦ୍ଧି ଦିଆଯାଏ, ପଶୁ ପକ୍ଷୀ କୀଟପତଙ୍ଗଠାରୁ ଆରମ୍ଭ କରି ସମସ୍ତଙ୍କ ବୁଦ୍ଧି ରହିଛି, ଯେତେ ଜୀବ ଅଛନ୍ତି ସମସ୍ତଙ୍କ ବୁଦ୍ଧି ରହିଛି, ସମସ୍ତଙ୍କର ଶରୀର ଏଇ 8ଟି ତତ୍ତ୍ୱରେ ତିଆରି ହୋଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଅହଙ୍କାର, ଏଇ 8ଟି ତତ୍ତ୍ୱରେ ସମସ୍ତ ଜୀବମାନେ ସୃଷ୍ଟି ହୋଇଛି, 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କର ଏଇ 8ଟି ତତ୍ତ୍ୱ ରହିଛି, ସ୍ଥୂଳ ଶରୀର ଭୂମି ଜଳ ଅଗ୍ନି ବାୟୁ ଆକାଶ 5ଟି ତତ୍ତ୍ୱରେ ତିଆରି ହୋଇଛି, ସୂକ୍ଷ୍ମ ଶରୀରରେ ଯେଉଁ ରହିଛି ସେ ହେଉଛି ମନ ବୁଦ୍ଧି ଏବଂ ଅହଙ୍କାର। ଭଗବତ ଗୀତାର ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଆମର ପରିଚୟ କେଉଁଟା, ଆମର ପରିଚୟ ହେଉଛି ଇନ୍ଦ୍ରିୟାଣି ପରାଣ୍ୟ ଆବୁ ଇନ୍ଦ୍ରିୟେଭ୍ୟ ପରମ ମନ ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସ, ଆମର ପରିଚୟ ହେଉଛି ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି 10ଟି ଇନ୍ଦ୍ରିୟ ଆମର ରହିଛି, 5ଟି କର୍ମେନ୍ଦ୍ରିୟ 5ଟି ଜ୍ଞାନେନ୍ଦ୍ରିୟ, ଆମର ସ୍ଥୂଳ ଶରୀରଟା ମାନେ ଯେଉଁ ରହିଛି
ଶରୀର ଭିତରେ ଏ ଇନ୍ଦ୍ରିୟମାନେ ହେଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ, ଇନ୍ଦ୍ରିୟମାନେ ଗୁରୁତ୍ୱପୂର୍ଣ୍ଣ ଶରୀର ଭିତରେ, ଏବଂ ଇନ୍ଦ୍ରିୟାଣି ପରାଣୀ ଆମର ଇନ୍ଦ୍ରିୟ ପରମ ମାନ, ଇନ୍ଦ୍ରିୟଙ୍କ ଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି ବା ସୂକ୍ଷ୍ମ ହେଉଛି ମନ, ଏବଂ ମନ ସ୍ୱାସ୍ଥ୍ୟ ପରାବୃତ୍ତି, ମନ ସ୍ୱାସ୍ଥ୍ୟ କହିଲେ ମନ ଠାରୁ ଆହୁରି ଉନ୍ନତ ହେଉଛି ବୁଦ୍ଧି, ମନ ସ୍ୱାସ୍ଥ୍ୟ ପରାବୃତ୍ତି, ଏଇ ବୁଦ୍ଧି କଥା ଏଠି ଆସୁଛି ଉଦାହରଣ, ବୁଦ୍ଧିଟା ମନର ଉପରେ, ଏବଂ ଯେଉଁ ବୁଦ୍ଧି ପରତସ୍ତୁ ସହ ବୁଦ୍ଧିର ଉଦ୍ଦେଶ ହେଉଛି ଅହଙ୍କାର, ଅହଙ୍କାର ତତ୍ତ୍ୱ, ଏଇ ହେଉଛି ସୂକ୍ଷ୍ମ ତତ୍ତ୍ୱ ଅହଙ୍କାର, ଅହଙ୍କାର ଆମ ଭିତରେ ତଫାତ ଆମେ ଜାଣିପାରୁ ନାହିଁ, ଅହଂ କହିଲେ ମୁଁ, ଏଇ ମୁଁ ତ ଅହଙ୍କାର ଏତେ ସୂକ୍ଷ୍ମ ଜାଣିବା ତାର ଅହଙ୍କାର ତତ୍ତ୍ୱ ଆମ ଭିତରେ ତଫାତ ଅଛି ସେଇଟା ବୁଝିବା ବଡ଼ ମୁସ୍କିଲ, ଏତେ ସୂକ୍ଷ୍ମ ତତ୍ତ୍ୱ ଅହଙ୍କାର। ତେଣୁ ଏଇ ଯେଉଁ ଭଗବାନ କହିଲେ ଯେଉଁ ବୁଦ୍ଧି ପ୍ରଦର୍ଶ ଆର ଉଦ୍ଧାରେ ଯେଉଁ ଆମେ ରହିଛେ, ଆତ୍ମା ହେଉଛି ଆର ଉଦ୍ଧାରେ, ଆମର ପ୍ରକୃତ ପରିଚୟ ହେଉଛି ସେଇଟା, ଆମେ ମଧ୍ୟ ବୁଦ୍ଧିର ଉଦ୍ଧାରେ, ବୁଦ୍ଧିର ଉଦ୍ଧାର ହେଉଛି ଅହଙ୍କାର, ଅହଙ୍କାରର ଉଦ୍ଧାର ହେଉଛି ଆମେ। ତେଣୁ ଏଇ ବୁଦ୍ଧି, ବୁଦ୍ଧିଟା ହେଉଛି ଆମକୁ ସାହାଯ୍ୟ କରିବ, ଆମର ବୁଦ୍ଧିଟାକୁ ଯଦି ଠିକ୍ ଭାବରେ ଉପଯୋଗ କରିବା ତାହେଲେ ଆମେ ଏ ବୁଦ୍ଧି ମାଧ୍ୟମରେ ଭଗବାନଙ୍କୁ ଜାଣିପାରିବା। ସାଧାରଣତଃ ଯେତେ ଉନ୍ନତ ସ୍ତରରେ ଥିଲେ ମଧ୍ୟ ତାଙ୍କର ବୁଦ୍ଧିଟା ବହୁତ ନିମ୍ନ ସ୍ତରର ବୁଦ୍ଧି, ଯାହାକି ପ୍ରଭୁ ଭାଗବତ ଏକାଦଶ ସ୍କନ୍ଧ ଦଶମ ସ୍କନ୍ଧ ଚଉରାଶୀ ଅଧ୍ୟାୟରେ ଭଗବାନ ଏ କଥାଟି କହିଛନ୍ତି। ଶତକଡ଼ା ଅନୁସୂଚିତ ଭାଗର ଲୋକ, ଅନୁସୂଚିତ ଭାଗ ଲୋକଙ୍କର ବୁଦ୍ଧି ହେଉଛି ପଶୁ ସ୍ତରର। କ'ଣ ସେମାନଙ୍କ ବୁଦ୍ଧି ନା ଦଶ୍ୟାତ୍ମ ବୁଦ୍ଧି ଗୁଣପେ ତ୍ରିଧାତ୍କେ ସୋଧି, ଏ ଦୁଇ କଥା ଏଠି ବର୍ଣ୍ଣନା କରାଯାଇଛି। ଯଶ୍ୟାତ୍ମ ବୁଦ୍ଧି ସେମାନେ ନିଜକୁ କିଏ ବୋଲି ଭାବୁଛନ୍ତି ନା ଗୁଣପେ ତ୍ରିଧାତ୍କେ ସୋଧି, ଏଇ ଶରୀରଟା ହେଉଛି ଗୋଟେ କୁଣ ବା ଗୋଟେ କବରି, ଏ ତିନୋଟି ଧାତୁରେ ତିଆରି ହେଇଛି, କଫବାତ ପିତ୍ତ। ଆୟୁର୍ବେଦିକ ଶାସ୍ତ୍ରରେ ଆମର ଯେଉଁ ରହିଛି ରୋଗର ବିଭିନ୍ନ ପ୍ରକାର ପ୍ରତିକାର ବ୍ୟବସ୍ଥା କରାଯାଇଛି, ସେ ଏଇ ତିନୋଟି ଧାତୁକୁ ଠିକ୍ କରିବା ପାଇଁ, କଫବାତ ପିତ୍ତ ଯଦି ସମାନ ପରିମାଣରେ ରହିଲା ତାହେଲେ ଆମର ଶରୀର ସମାନ ରହିବ, କିନ୍ତୁ ଯଦି ପରିମାଣ ଏପଟ ସେପଟ ହେଇଗଲା ତାହେଲେ କେତେବେଳେ ଥଣ୍ଡା ହେବ, କେତେବେଳେ ବାତ ହେବ, କେତେବେଳେ ପିତ୍ତ ହେବ, ବିଭିନ୍ନ ପ୍ରକାର ରୋଗ ସେତୁ ଆସିବ। ତେଣୁ ଆୟୁର୍ବେଦିକ ଶାସ୍ତ୍ରରେ ଯେଉଁ ଦିଆଯାଏ ଔଷଧ ସେଇ ଏଇ ତିନୋଟି ଧାତୁକୁ ଠିକ୍ କରିବା ପାଇଁ ଦିଆଯାଏ। ତେଣୁ ଏଇ ଶରୀର ଏଇ ତିନୋଟି ଧାତୁରେ ତିଆରି ହେଇଛି, କଫବାତ ପିତ୍ତ। ଭଗବାନ କହିଲେ ଯଶ୍ୟାତ୍ମ ବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି, ସାଧାରଣତଃ ଲୋକମାନଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ, ଏ ଶରୀର ଚେତନାରେ ସେମାନେ ଅଛନ୍ତି ବା ପଶୁ ଚେତନାରେ ଅଛନ୍ତି, ଆଉ ଟିକେ ଯେଉଁମାନଙ୍କର ଚେତନା ଉନ୍ନତ ସେମାନେ କଡ଼ତ୍ରା ଦିଶନ୍ତି, ଖାଲି ନିଜ ଶରୀର ବିଷୟରେ ଚିନ୍ତା ନ କରି ତାଙ୍କର ସ୍ତ୍ରୀ ପିଲା ଛୁଆ ଏବଂ ସେମାନେ ଭାବନ୍ତି ଏମାନେ ହେଉଛନ୍ତି ମୋର, ଏମାନଙ୍କର ବି ମୋର କର୍ତ୍ତବ୍ୟ ରହିଛି, କଡ଼ତ୍ରାଦିଶ ବନ୍ଦ ହୋଇଛନ୍ତି। ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଅଧିକ ସେମାନେ ଭାବନ୍ତି କ'ଣ ନା ଆମେ ଯେଉଁ ଭୂମିରେ ଜନ୍ମଗ୍ରହଣ କରିଥିଲେ, ଜନ୍ମଗ୍ରହଣ କରିଛେ, ଆମର କର୍ତ୍ତବ୍ୟ ସେଇ ଭୂମି ପ୍ରତି ରହିଛି, ଜନନୀ ଜନ୍ମଭୂମିଷ ସ୍ୱର୍ଗାଗତି କରିଅଛି, ଏଇ ଆମର କର୍ତ୍ତବ୍ୟ ହେଉଛି ଜନ୍ମଭୂମି ପ୍ରତି ରହିଛି, କାରଣ ଆମେ ସେଇ ଭୂମିରେ ଜନ୍ମଗ୍ରହଣ କରିଛେ। କିନ୍ତୁ ଆଉ ଟିକେ ଯେଉଁମାନେ ଉନ୍ନତ ସେମାନେ ଭାବନ୍ତି ନା ଏତିକିରେ ଆମର କର୍ତ୍ତବ୍ୟ ଶେଷ ହେବ ନାହିଁ, ଆମର କର୍ତ୍ତବ୍ୟ ହେଉଛି ଯଦି କିଛି ତୀର୍ଥ କରିବା, ଯଦି ତୀର୍ଥ ବୁଦ୍ଧି, ତୀର୍ଥ କରିବାର ତାଙ୍କର ବୁଦ୍ଧି କ'ଣ ନା ଯେଉଁ ନିକଟରେ ଥିବା ଶରୀର ବା ଜଳ, ପୁଷ୍କରିଣୀ ହେଉ ବା ନଦୀ ହେଉ ବା ସମୁଦ୍ର ହେଉ, ସେଇ ଜଳରେ ଯଦି ସେମାନେ ସ୍ନାନ କରିଦେଲେ ତାହେଲେ ଭାବିବେ ସେଇଟା ତୀର୍ଥ ହେଇଗଲା, ଯଦି ତୀର୍ଥ ବୁଦ୍ଧି ଶରୀରେ ନ କରିଛି ଯାହା ସୁଧାରଣ ହେଉଛି, ତୀର୍ଥ ବୁଦ୍ଧି ଶରୀରକୁ ଭାବୁଛନ୍ତି ଶରୀରରେ ସ୍ନାନ କରିଦେଲେ ଅଧିକ ଲୋକ ଟିକେ ପାଣି ଛିଞ୍ଚି ହେଇଗଲେ ଆମର ତୀର୍ଥ ହେଇଗଲା। କିନ୍ତୁ ଭଗବାନ କହିଲେ ଜନେଷୁ ଅଭିଜ୍ଞେଷୁ, ସେମାନେ ଏବେ ତ ବହୁତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେଇପାରନ୍ତି, ଲୋକମାନେ କହିବେ ବହୁତ ବିଜ୍ଞ ବ୍ୟକ୍ତି, କିନ୍ତୁ ସ ଏବଂ ଗୋ ଖର, ଭଗବାନ କହିଲେ ସେ ନିଶ୍ଚିତ ଭାବରେ ଗୋ ଏବଂ ଖର, ଗୋ କହିଲେ ଗାଧୀ
ଖରା କହିଲେ ବଧ, ମାନେ ସେଇ ପଶୁ ସ୍ତରରେ ସେମାନେ ଅଛନ୍ତି, ଶତକଡ଼ ଅଶୀ ଜଣ ଲୋକ ଏହି ସ୍ତରରେ ଅଛନ୍ତି। ତେଣୁ ଆମକୁ ଯେଉଁ ଭଗବାନ ବୁଦ୍ଧିଟି ଦେଇଛନ୍ତି, ବହୁତ ଉନ୍ନତ ବୁଦ୍ଧି, ଉନ୍ନତ ତତ୍ତ୍ୱ ଦେଇଛନ୍ତି ବୁଦ୍ଧି। ତେଣୁ ଇଏ ହେଉଛି ଆମର ସୂକ୍ଷ୍ମ ଶରୀର, ଏ ବୁଦ୍ଧି ଅନୁସାରେ ଆମର ସ୍ଥୂଳ ଶରୀର ଆମେ ପ୍ରାପ୍ତ ହେଉଛେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଏବଂ ବୁଦ୍ଧି ପରମ ବୁଦ୍ଧା ସ୍ୱାସ୍ଥ୍ୟଭ୍ୟାତ୍ମାନ ଜୟ ସୂର୍ଯ୍ୟ ମହାଭାବ କାମ ରୂପ ଦୁରାସନ। ଏ ବୁଦ୍ଧିକୁ ଯଦି ଆମେ ଭଗବାନଙ୍କର ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସେ ଜ୍ଞାନ ସହିତ ଯୁକ୍ତ କରି ଆମେ କାର୍ଯ୍ୟ କରିବା, ତାହେଲେ ଆମେ ମନକୁ କଣ୍ଟ୍ରୋଲ କରିପାରିବା, ନହେଲେ ମନକୁ କଣ୍ଟ୍ରୋଲ କରିହେବ ନାହିଁ। ଚଞ୍ଚଳ ମହା ଭଗବାନ କହିଲେ ନା, ଚଞ୍ଚଳ ଅର୍ଜୁନ ପ୍ରଶ୍ନ ପଚାରିଲେ, ଏଇଟା ବହୁତ ଚଞ୍ଚଳ କଣ୍ଟ୍ରୋଲ କରିହେବ ନାହିଁ, କିନ୍ତୁ ଭଗବାନ କହିଲେ କଣ୍ଟ୍ରୋଲ କରିହେବ। ତୁମର ମନର ଉପରେ ଯେଉଁ ବୁଦ୍ଧି ରହିଛି, ଏ ବୁଦ୍ଧିକୁ ଭଗବାନର ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ସେଇ ଯୁକ୍ତ ତା ସହିତ ଯୁକ୍ତ କରି ତୁମେ ନିଜ ମନକୁ କଣ୍ଟ୍ରୋଲ କରି ଜୟ ଶତ୍ରୁ ମହାଭାବ। ଏଇ ଯେଉଁ ଶତ୍ରୁ ସବୁ ରହିଛନ୍ତି ମନର ଶତ୍ରୁ, କିଏ କାମ ମୋହ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଏଇଟାକୁ ଆମେ କଣ୍ଟ୍ରୋଲ କରିପାରିବା। ଜୟ ଶତ୍ରୁ ମହାଭାବ କାମ ଲୋକ। ତେଣୁ ଏଇ ବୁଦ୍ଧି ସାଧାରଣତଃ ସମସ୍ତ ଭୌତିକ ଜଗତରେ ଯାହା ସେତେ ବୁଦ୍ଧି ରହିଛି, ବିଶେଷ ଭାବରେ ମନୁଷ୍ୟମାନଙ୍କ କଥା କୁହାଯାଉଛି, ତିନି ପ୍ରକାର ବୁଦ୍ଧି ରହିଛି। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରୁଛନ୍ତି ସବୁ ଜିନିଷ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସବୁକିଛି ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇକି ରହିଛି। ତେଣୁ ଅଠର ଅଧ୍ୟାୟରେ ଭଗବାନ ବୁଦ୍ଧି ବିଷୟରେ କହୁଛନ୍ତି, ସେତେବେଳେ କହୁଛନ୍ତି ଯେଉଁମାନଙ୍କର ତମ ଗୁଣର ବୁଦ୍ଧି ସବୁବେଳେ ସେମାନେ ଗୌରଟା ଚିନ୍ତା କରିବେ, ସର୍ବଥା ବିପରୀତା ବୁଦ୍ଧିଷ୍ଠା ପ୍ରାପ୍ତ ତାମସ। ତମ ଗୁଣର ବୁଦ୍ଧି ହେଉଛି କ'ଣ, ସବୁବେଳେ ଗୌରଟା ଚିନ୍ତା କରିବେ, ସେଇଥିପାଇଁ ଜଣେ ମୃତ୍ୟୁ ସମୟ ହେଉଛି ତମ ଗୁଣର, ଜଣେ ତମ ଗୁଣ ବୁଦ୍ଧି ପାଇଲେ ସେ ମୃତ୍ୟୁବରଣ କରିବ। ତେଣୁ ଆମର କହିଲେ ବିନାଶ କାଳେ ବିପରୀତ ବୁଦ୍ଧି, ବିପରୀତ ବୁଦ୍ଧି ମାନେ ତମ ଗୁଣ ବୁଦ୍ଧି ହେଉଛି ସେଇଟା, ସର୍ବଦା ବିପରୀତ ସବୁବେଳେ ବିପରୀତ ବୁଦ୍ଧି ଚିନ୍ତା କରିବେ। ଅଧର୍ମ ଧର୍ମ ବ୍ୟକ୍ତି ମାନେ ସେ ତାହା ବୁଦ୍ଧା, ଅଧର୍ମକୁ ସେମାନେ ଧର୍ମ ବୋଲି କହିବେ, କାହିଁକିନା ବିପରୀତ ବୁଦ୍ଧି, ଅଧର୍ମ ଧର୍ମ ବ୍ୟକ୍ତି ମାନେ ସେ ତାହା ବୁଦ୍ଧା। ରଜଗୁଣ ବୁଦ୍ଧି ହେଉଛି ଅଯଥା ପ୍ରଜାନାତି ବୁଦ୍ଧିଷା ପାଠ ରାଜସ, ଧର୍ମ ଅର୍ଥ କାମ ଏତେ ଅଯଥା, ପ୍ରକୃତ ବୁଦ୍ଧି ନୁହଁ ଏଇଟା। ସତ୍ୟଗୁଣ ବୁଦ୍ଧି ହେଉଛି ଟିକେ ଉନ୍ନତ ସ୍ତରର, ସତ୍ୟଗୁଣ ବୁଦ୍ଧି କହିଲେ ପ୍ରବୃତ୍ତି ନିବୃତ୍ତି କାର୍ଯ୍ୟ ଚାକର୍ଯ୍ୟ ବନ୍ଧନ ମୁଖ୍ୟ ଯଥାବିଧି ବୁଦ୍ଧିଷା ପାଠ ସାତ୍ୱିକୀ, କେଉଁଥିରେ ଆମର ପ୍ରବୃତ୍ତ ହେବା କଥା, କେଉଁଥିରେ ନିବୃତ୍ତ ହେବା କଥା, କେଉଁଟା ଧର୍ମରୁ ଆମେ ପ୍ରବୃତ୍ତ ହେବା କଥା, ଆମେ ପ୍ରବୃତ୍ତ ହେବା କଥା, ଅଧର୍ମରୁ ଆମେ ନିବୃତ୍ତ ହେବା କଥା, କେଉଁଟା ଆମକୁ ବନ୍ଧନ କରିବ। ଭଗବତ ସତ୍ୟ ଭଗବାନ କହିଲେ ଦୁଇ ପ୍ରକାର ଏଇ ଭୌତିକ ଜଗତକୁ ଗୋଟେ ଗୋରଟା ବୃକ୍ଷ ସହିତ ତୁଳନା କରି ଭଗବାନ କହିଲେ କ'ଣ ନା, ଦୈବୀ ସମ୍ପଦ ବିମୁଖ୍ୟାୟ, ଦୈବୀ ଗୁଣ ସବୁ ରହିଛି ଏ ଆମକୁ ମୁକ୍ତି ପ୍ରଦାନ କରିବ, ନିବନ୍ଧାୟ ଶ୍ରୀମତା, ଅସୁର ସମ୍ପଦ ସବୁ ଯେଉଁ ରହିଛି, ଅସୁର ଗୁଣ ସବୁ ଯେଉଁ ରହିଛି ଇଏ ଆମକୁ ବନ୍ଧନ କରିବ। ତେଣୁ ଯେଉଁମାନଙ୍କ ସତ୍ୟଗୁଣ ବୁଦ୍ଧି ରହିଛି ସେମାନେ ଜାଣନ୍ତି କେଉଁଥିରେ କେଉଁଟା ଆମକୁ କ'ଣ ବନ୍ଧନ କରିବ, କେଉଁଟା ଆମକୁ ମୁକ୍ତି କରିବ। ବନ୍ଧନ ମୁଖ୍ୟ ଚେଦାବ୍ୟକ୍ତି ବୁଦ୍ଧିଷା ପାର୍ଥ ସାତ୍ୱିକୀ, ଇଏ ସତ୍ୟଗୁଣ ବୁଦ୍ଧି। ଏଇ ସତ୍ୟଗୁଣ ବୁଦ୍ଧିକୁ ଆହୁରି ଆମେ ଉନ୍ନତ କରିକିରି ଶୁଦ୍ଧ ସତ୍ୟ ସ୍ତରକୁ ଯଦି ନେଇପାରିବା ତାହେଲେ ଭଗବତ ବୁଦ୍ଧି ଆମେ ପ୍ରାପ୍ତ ହୋଇପାରିବା। ଏଇ ବୁଦ୍ଧି ମାଧ୍ୟମରେ ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ, ଶାସ୍ତ୍ର ଅଧ୍ୟୟନ କରୁଛେ, ଏଇ ବୁଦ୍ଧିର ବ୍ୟବହାର କରାଯାଉଛି। ତେଣୁ ଭଗବାନ କହିଲେ ଦଶମ ସ୍କନ୍ଧ ଦଶମ ଅଧ୍ୟାୟ ଭଗବତ ଗୀତାରେ ତେଷାଂ ସତତ ଯୁକ୍ତାଂ ଭଗତାଂ ପ୍ରତିପୂର୍ବକଂ ଦଦାମ ବୁଦ୍ଧିଯୋଗଂ ଯେନ ମାମ ଉପଜାନତି ସେ। ଆମେ ଯଦି ଭଗବାନ ସହିତ ଯୁକ୍ତ ହେଇ ଭଗବାନ ସେବାରେ ରହିବା ଯୁକ୍ତ ରହିବା, ତେଷାଂ ସତତ ଯୁକ୍ତାଂ ଭଗତାଂ ପ୍ରତିପୂର୍ବକଂ ଭଗବାନ ଭଜନ କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗତାଙ୍କ ଦଦାମ ବୁଦ୍ଧି ଯୋଗ ଭଗବାନଙ୍କୁ ବୁଦ୍ଧି ପ୍ରଦାନ କରିବେ, ଶୁଦ୍ଧ ବୁଦ୍ଧି ପ୍ରଦାନ କରିବେ ଭଗବାନ। ଭଗବାନ ବି ବୁଦ୍ଧି ଆସୁଛି, ଭଗବାନ ବୁଦ୍ଧି ପ୍ରଦାନ କରୁଛନ୍ତି ତାଙ୍କୁ, ଦଦାମ ବୁଦ୍ଧି ଯୋଗମ ଏହି ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କ ସହ ଯୁକ୍ତ ହୋଇପାରିବା। ଦଦାମ ବୁଦ୍ଧି ଯୋଗାଙ୍କ ଯେ ନମାନ ଉପଜାନ୍ତି ସେ ଯେଉଁ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ଯାଇପାରିବା,
ସେ ମୁକ୍ତି ଭଗବାନ ପ୍ରଦାନ କରିବେ।
ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ସବୁ ଉଦାରଧି, ଏଠି ନନ୍ଦ ମହାରାଜ କଥା କହିଲେ ଉଦାରଧି, ଏଇ ଏଇ ଶବ୍ଦରୁ ଆସିଲା କଥା ଆସିଲା ବୁଦ୍ଧି କଥା ଆସିଲା ଉଦାରଧି। ଉଦାରଧି ଭଗବତାରେ ମଧ୍ୟ ଭଗବାନ କହିଛନ୍ତି ସପ୍ତମ ଅଧ୍ୟାୟରେ, କାହିଁକି ନା ଯେତେବେଳେ ଭଗବାନ କହୁଛନ୍ତି ସପ୍ତମ ଅଧ୍ୟାୟ 14 ଶ୍ଳୋକରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ଏ ଭୌତିକ ଜଗତ ଏଭଳି ହେଉଛି ମୋର ମାୟା, ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା। ଏ ଯେଉଁ ଭୌତିକ ଜଗତ ଯେଉଁଟା ରହିଛି ଏଇଟା ହେଉଛି ତ୍ରିଗୁଣରେ ରହିଛି, ସତ ରଜ ତମ ତିନି ଗୁଣରେ ଏ ଭୌତିକ ଜଗତ ସୃଷ୍ଟି ହେଇଛି, ଏ ମୋର ମାୟା। ଦୈବୀ ଏସା ଗୁଣମୟୀ, ଗୁଣମୟୀ କହିଲେ ଏଇ ତିନି ଗୁଣ ସତ ରଜ ତମ, ଦୈବୀ ଏସା ଗୁଣମୟୀ ମମ ମାୟା, କିନ୍ତୁ ଆକୁ ଜଣେ ପାର ହେଇପାରିବ ନାହିଁ, ମମ ମାୟା ଦୂରତୟା। ତାହେଲେ ଅର୍ଜୁନ ଚିନ୍ତା କରି ପ୍ରଭୁ ଆଉ କୌଣସି ଉପାୟ ନାହିଁ ନା, ଅଛି ଉପାୟ ଅଛି, କ'ଣ ନା ମା ଏବ ଯେ ପ୍ରପଦ୍ୟନ୍ତେ, ମା ଏବ ମୋର ଶରଣ ଯାଇ ଅନ୍ୟମାନଙ୍କର ଶରଣ ଗଲେ ହେବ ନାହିଁ, କେବଳ ମୋର ଶରଣ ଯିବ, ମା ଦେବ ମାମେ ବି ଯେଉଁ ପ୍ରପଦ୍ୟନ୍ତେ, ମୋର ଏକମାତ୍ର ମୋର ଯେ ଶରଣରେ ଆସିଥିବ ମାୟା ମେତାନ ତରନ୍ତି, ମାୟାକୁ ସେ ପାର ହେଇପାରିବ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ତାହେଲେ ଲୋକମାନେ କାହିଁକି ଆପଣ ଶରଣ ଯାଉନାହିଁ, ଏ ପ୍ରଶ୍ନ ଆସିବ। ଯଦି ଭଗବାନ କହୁଛନ୍ତି ଭବସାଗରକୁ ପାର ହେବାଟା ଏତେ ସହଜ, ଭଗବାନଙ୍କ ଶରଣ ଚାଲିଗଲେ ଜଣେ ଭବସାଗର ପାର ହୋଇଯିବ, ତାହେଲେ କାହିଁକି ଲୋକମାନେ ଯାଉନାହାନ୍ତି ନା, ନ ମାମ ଦୁଷ୍କୃତି ନ ବୁଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପ୍ରକୃତ ଜ୍ଞାନ ଆଶ୍ରମ ଭାବନା ସୀତା, କାହିଁକି ମୋ ଶରଣ ଯାଉନାହାନ୍ତି ନା, ସେମାନେ ହେଉଛନ୍ତି ପାପୀ ବ୍ୟକ୍ତି, ପାପୀ ବ୍ୟକ୍ତି ହୋଇଥିବାରୁ ସେମାନେ ମୋ ଶରଣରେ ଆସୁନାହାନ୍ତି। ସେ ପାପୀମାନଙ୍କର ମଧ୍ୟ ଚାରୋଟି କାଟେଗୋରି ରହିଛି, ପ୍ରଥମ କାଟେଗୋରି ହେଉଛି ବୁଢ଼ା ଯେମାନେ ମୂର୍ଖ, ଦ୍ୱିତୀୟ କାଟେଗୋରି ହେଉଛି ନରାଧମ, ଚାରି କାଟିକ ପ୍ରକାର ଯେଉଁ ମନୁଷ୍ୟ ଅଛନ୍ତି ତାଙ୍କ ଭିତରେ ଅଧମ ଶ୍ରେଣୀର, ଏବଂ ଅର୍ଜୁନ ଚିନ୍ତା କରୁଛନ୍ତି ଯଦି ମୂର୍ଖମାନେ ଯାଉନାହାନ୍ତି ବୁଦ୍ଧିମାନ ବ୍ୟକ୍ତି କାହିଁକି ଯାଉନାହାନ୍ତି ନା, ମାୟା ଅପ୍ରକୃତ ଜ୍ଞାନ, ତାଙ୍କର ଯଦିଓ ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହୃତ ହୋଇଯାଇଛି। ତେଣୁ ଆଉ ଗୋଟିଏ କାଟେଗୋରି ହେଉଛନ୍ତି ଅସୁର ଭାବ ମା ସୀତା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ମୋ ଶରଣରେ ଯାଉନାହାନ୍ତି, କିନ୍ତୁ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ମୋର ଭଜନ କରନ୍ତି। ଚତୁର୍ବିଧ ଭଜନ୍ତି ମା ଜଣା ସୁକୃତି ନ ଅର୍ଜୁନ, ଏମାନେ ସୁକୃତିବାନ ବ୍ୟକ୍ତି, ସେମାନେ କିଛି ପୁଣ୍ୟ କାର୍ଯ୍ୟ କରିଛନ୍ତି ସେଥିପାଇଁ ଭଗବାନ ଭଜନ କରନ୍ତି। ସେମାନେ କିଏ କିଏ ନା, ଆର୍ତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନିତ ଭର୍ତ୍ତ ଶବ, ଆର୍ତ ମାନେ ବିପଦ ପଡ଼ି ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ ହେଉଛନ୍ତି ଉଦାରଧି, ତାଙ୍କ ବୃଦ୍ଧି ଉନ୍ନତ ପରେ କହିବେ ସେ କଥା, ସେମାନେ ହେଉଛନ୍ତି ପୁଣ୍ୟବାନ ବ୍ୟକ୍ତି। ଜିଜ୍ଞାସା ଯେଉଁମାନେ ଜିଜ୍ଞାସା କରୁଛନ୍ତି ଭଗବାନ ହିସାବରେ ଜିଜ୍ଞାସା କରୁଛନ୍ତି, କିଛି ନୁହେଁ ତାଙ୍କ ପୁଣ୍ୟ କିଛି ରହିବ, ନହେଲେ ସେମାନେ ଜିଜ୍ଞାସା କରିବେ କ'ଣ କେଉଁ ମନେକା କରୋଡପତି, କେମିତି କେଉଁ ମନେକା କରୋଡପତି, ତାଙ୍କର ଜିଜ୍ଞାସା ପ୍ରଶ୍ନ ପଚାରୁଛନ୍ତି ତାଙ୍କ ଉତ୍ତର ଦେଇକି ସେ କୋଟି କୋଟି ଟଙ୍କା ପାଇଯାଉଛନ୍ତି, କିନ୍ତୁ ସେମାନେ ପୁଣ୍ୟବାନ ବୋଲି ଆମେ କହିବା ନାହିଁ, ଭଗବାନଙ୍କ ସହ ଜିଜ୍ଞାସା ହେଉନି ମାନେ ସେଇଟା କ'ଣ, ସେମାନଙ୍କ ସହ ଦୁଷ୍କୃତି ନ। ତେଣୁ ଆର୍ଥ ଜିଜ୍ଞାସୁ ଅର୍ଥାତ୍ ଯେଉଁମାନଙ୍କର ଅର୍ଥ ଆବଶ୍ୟକତା ରହିଛି ମଧ୍ୟ, ଯଦି ସେମାନେ ପୁଣ୍ୟବାନ ବ୍ୟକ୍ତି ହେଇଥିବେ ସେମାନେ ଭଗବାନ ଶରଣରେ ଯିବେ, ଭଗବାନ ଆସି ଗୋଟେ କଦଳୀଟେ ହେଉ ବା ଦରିଆଟେ ହେଉ ପ୍ରଦାନ କରିକି ଯିବେ, ତାଙ୍କର ପୁଣ୍ୟ ରହିଛି, କିଛି କାମନା ଥିଲେ ମଧ୍ୟ ଭଗବାନ ଶରଣରେ ଯାଉଛନ୍ତି, ଆଉ କାହାର ଶରଣରେ ଯାଉନାହାନ୍ତି। ଏବଂ ଆର୍ଥ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନିତ ଭରତ, ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ମଧ୍ୟ ପ୍ରକୃତ ଜ୍ଞାନ ଜାଣିବା ପାଇଁ ଚାହାନ୍ତି, ସେମାନେ ଭଗବାନ ପୁଣ୍ୟବ୍ୟକ୍ତିମାନେ ସେମାନେ ଭଗବାନଙ୍କ ଶରଣରେ ଯିବେ। ତେଣୁ ଏଇ ଯେଉଁ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଭଗବାନ କହିଲେ ଯେ ଚତୁର୍ବିଧା ଭଜନ୍ତି ମାନ ଜନା ସୁକୃତି ଅର୍ଜୁନ ଆର୍ଥ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନ ତେଷା ଜ୍ଞାନୀ ନିତ୍ୟଯୁକ୍ତା ଏକ ଭକ୍ତି ବିଶେଷତେ ପ୍ରିୟ ହି ଜ୍ଞାନ ତତ୍ତ୍ୱ ଅହଂ ସତ ମମ ପ୍ରିୟ। ତାଙ୍କ ଭିତରୁ ସେ ଯେଉଁ ଚାରିଜଣ ଚାରି କ୍ୟାଟେଗୋରି ଅଛନ୍ତି ତାଙ୍କ ଭିତରୁ ଯେଉଁମାନେ ଜ୍ଞାନୀ କ୍ୟାଟେଗୋରିରେ ଅଛନ୍ତି ସେମାନେ ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ, କାହିଁକି ନା ଅନ୍ୟମାନେ ଯାହା କିଛି କାମନା ଅଛି ସେଇଟା ପୂରଣ ହୋଇଗଲେ ସେମାନେ ଭଗବାନଙ୍କୁ ଭୁଲିଯାଆନ୍ତି, କିନ୍ତୁ ଜ୍ଞାନୀ ଜ୍ଞାନ ଆରମ୍ଭ କରିବାକୁ ଚାହୁଁଛି, ଭଗବାନଙ୍କ ଜ୍ଞାନ ଦେଲେ ସେ ଆହୁରି ଅଧିକ ଅଧିକ ଭଗବାନଙ୍କ ଶରଣରେ ଯିବ ଜ୍ଞାନ ମାଧ୍ୟମରେ। ତେଣୁ ଜ୍ଞାନୀ ଯେଉଁମାନେ ଭକ୍ତି ଗ୍ରହଣ କରିବେ ତେସା ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ବିଶେଷତେ, ଖାଲି ଜ୍ଞାନ କଥା କୁହାଯାଏନି, ଯେଉଁମାନେ ଭକ୍ତ ଜ୍ଞାନ ମିଶ୍ରା ଭକ୍ତି ସେମାନେ ଭଗବାନ କହୁଛନ୍ତି ମୋର ଅତ୍ୟନ୍ତ ପ୍ରିୟ। ଏବଂ ତାପରେ କହିଲେ କ'ଣ ତାପରେ କହିଲେ ଭଗବାନ କହିଲେ ଏମାନେ ସମସ୍ତେ ଉଦାର ଦିଅ, ଏଇ ଶବ୍ଦଟି ବ୍ୟବହାର କରାଯାଇଛି ସପ୍ତ ମଧ୍ୟରେ କେତେଟା ଆସୁଛି, ତେଷାଂ ଚତୁର୍ବିଧା ଭଜନ୍ତିମା ଜନା ସୁପୂତନ ଅର୍ଜୁନ ଜ୍ଞାନୀ ତେୟ। ତେଣୁ ଏଇ ଯେଉଁମାନେ ରହିଲେ ସେମାନେ କହିଲେ ଉଦାର ସର୍ବ ଏଇ ବ୍ୟକ୍ତି, ଏମାନେ ସମସ୍ତେ ଉଦାର ବ୍ୟକ୍ତି, ଏ ନନ୍ଦ ମହାରାଜ ଯେମିତି ଉଦାର ଦେଇ ରହିଛି, ଇଏ ତ ବହୁତ ଉନ୍ନତ ସ୍ତରର। କିନ୍ତୁ ଯେଉଁମାନେ ଭଗବାନ କିଛି କାମନା କିଛି ରହିଛି ଭଗବାନଙ୍କ ଶରଣରେ ଯାଉଛନ୍ତି, ନନ୍ଦ ମହାରାଜଙ୍କ ଉଦାର ଦେଇ ସେ ଭଗବାନ ବୋଲି ଜାଣନ୍ତି ନାହିଁ, ସେ ଭାବନ୍ତି ଅନ୍ୟ କିଏ ଭଗବାନ ରହିଛନ୍ତି, ପୁତ୍ରକୁ ଭଗବାନ ସେ ପୁତ୍ର ଜ୍ଞାନ କରନ୍ତି, ଭଗବାନଙ୍କ ପୁତ୍ର ଜ୍ଞାନ ହେଉଛି ମାୟାବାଦ, କିନ୍ତୁ ଭଗବାନ ପୁତ୍ର ଜ୍ଞାନ ହେଉଛି ବହୁତ ଉନ୍ନତ ସ୍ଥିତି ବୈଷ୍ଣବ ଫିଲୋସଫି। ତେଣୁ ଏଠି ଭଗବାନ କହିଲେ ଉଦାର ସର୍ବେ ଏବେ ଏତେ, ସମସ୍ତେ ଉଦାର, ଉଦାର ସର୍ବେ ଏବେ ଏତେ, ଜ୍ଞାନୀ ଜ୍ଞାନୀ ଆତ୍ମା ବି ମତମ ଆସ୍ତିତ ସହି ଯୁକ୍ତାତ୍ମା ମା ଆମେ ବନୁ ତୁମ ଗତି, ଜ୍ଞାନୀ ଯେ ତାଙ୍କ ଭିତରେ ଉନ୍ନତ ସ୍ତର, କାହିଁକି ନା ସେମାନେ ଉତ୍ତମ ଗତି ପ୍ରାପ୍ତ ହୋଇପାରିବେ, ବହୁନାମ ଜନ୍ମନା ମତେ ଜ୍ଞାନ ବା ମା ପ୍ରତି, ଜ୍ଞାନୀ ମାର୍ଗରେ ଯଦି ଜଣେ ଅଗ୍ରସର ହେବ ତାକୁ ବହୁତ ଜନ୍ମ ବିତିଲା ପରେ ଭଗବାନଙ୍କୁ ଜାଣିପାରିବ, ହେଲେ ମଧ୍ୟ ଆଚାର୍ଯ୍ୟ ଟିକାରେ ବହୁତ କଥା ଅଛି ତା କଥା ଯାହା ହେଉ। ଏହିଭଳି ଭାବରେ ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ତାଙ୍କର ବହୁତ ଉନ୍ନତ ବୁଦ୍ଧି, ତେଣୁ ସେ ଚିନ୍ତା କରୁଛନ୍ତି ମୋର ପୁଅ ଭଗବାନଙ୍କ କୃପାରୁ ଉଦ୍ଧାର ପାଇଗଲା, ନାରାୟଣକୁ ସେ ଭାବୁଛନ୍ତି, ନାରାୟଣ ନାରାୟଣ ସମ ଗୁଣେଇ ଯେତେବେଳେ ପରେ ଆସିବ ସେ କଥା, ଶହେ ଦିନରେ ଯେତେବେଳେ ହେବେ ତାଙ୍କର ନାମକରଣ ବୋଲେ ଗର୍ଗାଚର୍ଯ୍ୟ ସେ କଥା କହିବେ। ଏଠି ଦୁଇଟି ଜିନିଷ ରହିଛି, ଗୋଟେ ହେଉଛି ଉଦାର ଆଉ ଗୋଟେ ହେଉଛି କୃପଣ, ଉଦାର ବ୍ୟକ୍ତି ବା ବ୍ରାହ୍ମଣ ଯେଉଁମାନେ ସେମାନେ ଉଦାର ବୋଲି କୁହାଯାଏ, ଆର ବିପରୀତ ହେଉଛି କୃପଣ ବ୍ୟକ୍ତି, ଗର୍ଗ ଉପନିଷଦରେ ବର୍ଣ୍ଣନା କରାଯାଇଛି। କୃପଣ ବ୍ୟକ୍ତି କିଏ ନା ଯେଉଁମାନେ ଯୋ ବା ଏକ ଅକ୍ଷରଂ ଗାର୍ଗୀ ଅଭିଦିତ ଆତ୍ମାମ ଲୋକା ପ୍ରେଇଟି ସ କୃପଣ, କୃପଣ ବ୍ୟକ୍ତି ଯିଏ ପଇସା କମ୍ ଖର୍ଚ୍ଚ କରୁଛି ସେ କୃପଣ ସେଟା କୁହାଯାଉଛି ଉପନିଷଦରେ। ଉପନିଷଦ କୃପଣ କିଏ କୁହାଯାଉଛି ନା ଯିଏ ଏଇ ଅକ୍ଷର ବା ଭଗବାନ ନ ଜାଣି ଏ ଶରୀର ତ୍ୟାଗ କରିଦେଲେ ସେମାନେ କୃପଣ କୁହା, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ଗୋଟେ ଉନ୍ନତ ସ୍ଥିତି ସେମାନେ ପ୍ରାପ୍ତ ହେଲେ, କିନ୍ତୁ ସେ ମନୁଷ୍ୟ ଜନ୍ମର ପ୍ରକୃତ ଉପଯୋଗ ସେମାନେ କରିପାରିଲେ ନାହିଁ, ତେଣୁ ସେମାନଙ୍କୁ କୃପଣ ବୋଲି କୁହାଯାଉଛି, ଭଗବାନ ନ ଜାଣି ଶରୀର ତ୍ୟାଗ କରିଦେଲେ, ପରେ ପୁଣି ପଶୁପକ୍ଷୀ ଜନ୍ମ ପାଇପାରିବେ କହିହେବନି କିଛି। ତେଣୁ ଏହିଭଳି ଭାବରେ ନନ୍ଦ ମହାରାଜ ବହୁତ ଉଦାର ଦେଇ ନିଜ ପୁତ୍ରକୁ ଭାବିଲେ ଯେ ମୃତ୍ୟୁବରଣ କରିଥାନ୍ତା, ଭଗବାନ କୃପାରୁ ଏ ଉଦ୍ଧାର ପାଇଗଲା। ତେଣୁ ମୂର୍ଦ୍ଧ୍ନି ଉପାଗ୍ରହାୟ ପରମା, ମୂର୍ଦ୍ଧ୍ନି ତାଙ୍କ ମସ୍ତକୁ ଆଗ୍ରହଣ କରି ପରମାନୁମୋଦଂ ଦେବୀ କୃଦ୍ଧ, ପରମାନୁମୋଦଂ ବହୁତ ଆନନ୍ଦ ଅନୁଭବ କରେ, ପରମାନୁମୋଦ ଆମେ କେତେ ଆନନ୍ଦ ଆମେ ଚିନ୍ତା କରିପାରିବା ନାହିଁ, ସିଏ ହେଉଛି ରମନ୍ତେ ଯୋଗିନୁ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି, ଯେଉଁମାନେ ସତ୍ୟାନନ୍ଦ ବା ଯେଉଁମାନେ ପରମାର୍ଥିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ, ଯେଉଁମାନେ ସେ ଆନନ୍ଦ ପ୍ରାପ୍ତ ହେଇନାହାନ୍ତି ସେଇଟା ସେମାନେ ବୁଝିପାରିବେ ନାହିଁ, ଭୌତିକ ଆନନ୍ଦ ଠାରୁ ସେଇଟା କୋଟି ଗୁଣ ଅଧିକ, ଭୌତିକ ଆନନ୍ଦ ଠାରୁ ଆମେ ଯେତେ ବର୍ଣ୍ଣନା କରାଯାଇଛି ଯେତେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ଅଧିକ ଆନନ୍ଦ ପ୍ରାପ୍ତ ହେବା, ସେତେ ସେ ଐଶ୍ୱର୍ଯ୍ୟ ସବୁ ରହି ଶହେ ଗୁଣ ଅଧିକ ଆନନ୍ଦ ପ୍ରାପ୍ତ ହେଉଥିବା, ଏବଂ ଏ ଭୌତିକ ଜଗତ ଯେତେ ଆନନ୍ଦ ରହିଛି ତାଠାରୁ ଆହୁରି ଲକ୍ଷ ଗୁଣ ଆନନ୍ଦ ହେଉଛି ବ୍ରହ୍ମାନନ୍ଦ, ଏବଂ ବ୍ରହ୍ମାନନ୍ଦ ଠାରୁ କୁହାଯାଇଛି ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ରହିଛି ଭଗବାନଙ୍କର କ'ଣ ସେବାନନ୍ଦର ଯେଉଁ ସେବା ଯେଉଁ ଆନନ୍ଦ ରୂପ ସାଗରର ଗୋଟିଏ ବିନ୍ଦୁ ସହିତ କୋଟି ବ୍ରହ୍ମାନନ୍ଦ ସିନ୍ଧୁ ମଧ୍ୟ ସମାନ ହୋଇପାରିବ ନାହିଁ, ତେଣୁ ଏହିଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହୋଇଥିଲେ। ମୁଦମ ପରମାନୁମୋଦମ ଲେବେ କୃଦ୍ଧ, ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି କୃଦ୍ଧ, କୃଦ୍ଧ କହିଲେ କୁରୁବଂଶରେ ସେ ଆସୁଛନ୍ତି, କୁରୁବଂଶରେ ଏହିଭଳି ଭାବରେ ଯେଉଁ ପୁତ୍ର ସବୁ ପ୍ରାପ୍ତ ହୋଇଛନ୍ତି ଶାନ୍ତନୁ ଶାନ୍ତନୁ ଭୀଷ୍ମଦେବ ପୁତ୍ର ପ୍ରାପ୍ତ ହୋଇଥିଲେ, ଯେଉଁ ପୁତ୍ର ବୋଧେ ବହୁତ ଆନନ୍ଦିତ ହେଇ ଶାନ୍ତନୁ ତାଙ୍କୁ ବହୁତ ଆନନ୍ଦିତ ହେଇଗଲେ, କାହିଁକି ନା ଆପଣମାନେ ଜାଣନ୍ତି ସମୟ ହେଇଗଲା ବିଶେଷ କରି ବର୍ଣ୍ଣନା କରି ସଂକ୍ଷେପରେ କରି କହିଦେବା ଯେ ଶାନ୍ତନୁ ଯେତେବେଳେ ଭଲ ପାଇଲେ ତାଙ୍କର ଯେଉଁ ପ୍ରଥମ ସ୍ତ୍ରୀ ଥିଲେ ଗଙ୍ଗା, ଗଙ୍ଗା ଚାଲିଗଲେ କାରଣ ସେ ଯେଉଁ ଜନ୍ମ ବିବାହ କରିଥିଲେ ଶାନ୍ତନୁକୁ ଏଇ ସତରେ ବିବାହ କରିଥିଲେ ଯେ ସେ ଯାହା କରିବେ ତାକୁ କେହି ପ୍ରତିବାଦ କରିବେ ନାହିଁ ତାଙ୍କର ସ୍ୱାମୀ ସେଥିରେ ରାଜି ହୋଇଥିଲେ ଶାନ୍ତନୁ। ଶାନ୍ତନୁଙ୍କର ବହୁତ ରହିଛି ତାଙ୍କର ସବୁ ଗୁଣ ସବୁ ରହିଛି ସେ ଯାହାକୁ ଛୁଇଁଦେବେ ସେ ସବୁ ରୋଗରୁ ମୁକ୍ତ ହୋଇଯିବ ଏସବୁ ବର୍ଣ୍ଣନା କରାଯାଇଛି ଶାନ୍ତନୁଙ୍କର ଏତେ ତାଙ୍କର ଶକ୍ତି ସବୁ ଥିଲା। ତେଣୁ ଗଙ୍ଗାଦେବୀ ତାଙ୍କୁ ବିବାହ କରିଥିଲେ ସେ ପ୍ରତି ପୁତ୍ର ଯେତେବେଳେ ପୁତ୍ର ଯାହା ଦେବେ ସବୁ ପୁତ୍ରକୁ ନେଇ ଗଙ୍ଗାରେ ବହିଦେବେ କାରଣ ଅଷ୍ଟବସୁ ଅଭିଶପ୍ତ ହୋଇଥିଲେ। କିନ୍ତୁ ଭୀଷ୍ମଦେବଙ୍କ ପୁତ୍ର ତାଙ୍କ ନାମ ଥିଲା ଦେବବ୍ରତ। ଦେବବ୍ରତ ନା କ'ଣ ଥିଲା ଦେବବ୍ରତ ତାଙ୍କୁ ଯେତେବେଳେ ବସିବାକୁ ଯାଇଥିଲେ ମନା କରିଦେଲେ ଶାନ୍ତନୁ ମନା କରିଦେଇଥିଲେ ତେଣୁ ସେ ତାଙ୍କ ପୁତ୍ରକୁ ଦେଇ ସେ ଚାଲିଗଲେ। ସେ ତ ଗଙ୍ଗାଦେବୀ ସେ ସ୍ୱୟଂ ଗଙ୍ଗାଦେବୀ ସେ ଚାଲିଗଲେ ତାଙ୍କର ଗଙ୍ଗା ଚାଲିଗଲେ। ତେଣୁ ତାପରେ ସେ ଯେତେବେଳେ ସତ୍ୟବତୀ ଦେଖିଲେ ସତ୍ୟବତୀକୁ ସେ ବିବାହ କରିବା ପାଇଁ ଚାହିଁଲେ। କିନ୍ତୁ ସତ୍ୟବତୀ ହେଉଛନ୍ତି କିଏ? ସତ୍ୟବତୀ ବ୍ୟାସଙ୍କର ମା ଅବିବାହିତା ଥିଲାବେଳେ ପରାଶର ଋଷି ତାଙ୍କ ସହିତ ସଙ୍ଗ କରି ବହୁତ ବିରାଟ ବଡ଼ କଥା ରହିଛି ଭାଗବତ ମହାଭାରତ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହେଉ ସେ ଏଇ ବ୍ୟାସଦେବଙ୍କୁ ଜନ୍ମ ଦେଇଥିଲେ। ତେଣୁ ସେ ସତ୍ୟବତୀ ସେ ହେଉଛନ୍ତି ମତ୍ସ୍ୟକନ୍ୟା ମାନେ ଧୀବର କୂଳରେ ଜାତ ହୋଇଥିଲେ ତାଙ୍କ ଶରୀରରୁ ମତ୍ସ୍ୟଗନ୍ଧ ବାହାରୁଥିଲା। ଆଜି ଯେମିତି ଆଙ୍କର ଶରୀରରୁ ସୁଗନ୍ଧ ବାହାରୁଛି ସେଭଳି ଭାବେ ଯେହେତୁ ପରାଶରଙ୍କ ସଙ୍ଗ କଲେ ତାଙ୍କ ଶରୀରରୁ ଆଉ ମତ୍ସ୍ୟଗନ୍ଧ ବାହାରିଲାନି ଦୁର୍ଗନ୍ଧ ବାହାରିଲାନି ସୁଗନ୍ଧ ବାହାରିଲା। କେତେ ଯୋଜନ ଧରି ସେ ସୁଗନ୍ଧ ଯାଉଥିଲା କାରଣ ପରାଶର ମୁନି ଜଣେ ବହୁତ ଉନ୍ନତ ଭାଗବତଙ୍କର ସଙ୍ଗ କରିଛନ୍ତି ସେ ତେଣୁ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ ଶାନ୍ତନୁ। ଯେଉଁଥିପାଇଁ କି ଭୀଷ୍ମଦେବ ଶାନ୍ତନୁ ତାଙ୍କୁ ବିବାହ କରିପାରୁନଥିଲେ କାହିଁକି ନା ତାଙ୍କର ପିତା ଅଷ୍ଟବସୁ ଯେଉଁ ରହିଛି ତାଙ୍କ ପିତା କ'ଣ ତାଙ୍କ ନାଁଟା ମୁଁ ମନେ ପଡ଼ୁନି ସେ ଗୋଟେ କ'ଣ କଣ୍ଡିସନ କରିଥିଲେ ମୋର କନ୍ୟାକୁ ଯଦି ବିବାହ କରିବ ତାଙ୍କର ସେ ତାଙ୍କର ପୁତ୍ର ରାଜା ହେବେ ତେଣୁ ଏଇ କନ୍ୟା ଏଇ ପ୍ରତିଜ୍ଞା ଏଇ ସତ୍ୟ କରିଥିଲେ। କିନ୍ତୁ ଶାନ୍ତନୁ ସେ ସତ୍ୟକୁ ରକ୍ଷା କରିପାରୁନଥିଲେ କାହିଁକି ନା ଯେହେତୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଅଛନ୍ତି ଭୀଷ୍ମ ବା ଯେତେବେଳେ ଦେବବ୍ରତ କିନ୍ତୁ ଏ କଥା ଜାଣି ସେ କରିପାରୁନି ସେ ତାଙ୍କ ମନ ଦୁଃଖ ଥିଲା ସେଥିପାଇଁ ଭୀଷ୍ମଦେବ ଜାଣିପାରିଲେ ଦେବବ୍ରତ ଜାଣିପାରିଲେ ତେଣୁ ସେ ଯାଇ ପ୍ରତିଜ୍ଞା କଲେ ସତ୍ୟବତୀଙ୍କ ପିତାଙ୍କୁ ପ୍ରତିଜ୍ଞା କଲେ କହିଲେ ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ବିବାହ କରିବି ନାହିଁ ସେଥିପାଇଁ ତା ପରଠାରୁ ତାଙ୍କ ନାମ ହେଲା ଭୀଷ୍ମଦେବ। ତେଣୁ ଯାହା ହଉ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ପରମ୍ପରାରେ ଭୀଷ୍ମଦେବ ଯଦିଓ ତାଙ୍କ ପିତା କହିନାହାନ୍ତି ଇଏ ହେଉଛି ଉତ୍ତମ ପୁତ୍ର ସେଇ କୁରୁ ପରମ୍ପରା ସେଇ କୁରୁ ବଂଶରେ ଏମାନେ ସବୁ ଆସୁଛନ୍ତି ସେଇ ବଂଶରେ ଆସିଛନ୍ତି କୁରୁ ବହ ଶବ୍ଦ ବ୍ୟବହାର କରାଯାଇଛି ସେଥିପାଇଁ କୁରୁ ଶବ୍ଦ ବ୍ୟବହାର କରାଗଲା ପରୀକ୍ଷିତ ମହାରାଜ ପାଇଁ। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି ଆମେ ସଂକ୍ଷେପରେ ବର୍ଣ୍ଣନା କଲେ ଆଉ କେଉଁଠି ଯଦି କିଛି ଜାଣିହେଲା ନାହିଁ କିଛି ସନ୍ଦେହ ରହିଲା ବା କିଛି ଡାଉଟ୍ ରହିଲା ବା ଯଦି ଭୁଲ ଅଛି ଆପଣମାନେ ଯଦି ଚାହିଁବେ କିଛି କହିପାରିବେ। ସବୁ ପ୍ରକାର ଭକ୍ତି ରହିଛି କର୍ମ ମିଶ୍ରା ଭକ୍ତି କଥା କୁହାଯାଇଛି ଜ୍ଞାନ ମିଶ୍ରା ଭକ୍ତି କଥା କୁହାଯାଇଛି ଯୋଗ ମିଶ୍ରା ଭକ୍ତି କଥା କୁହାଯାଇଛି ଏବଂ ଶୁଦ୍ଧ ଭକ୍ତି କଥା କୁହାଯାଇଛି ଚାରି ପ୍ରକାର ଭକ୍ତି କଥା କୁହାଯାଇଛି ଭଗବତ ଏଇ ଚାରିଙ୍କ ଭିତରେ ଏଇ ଚାରିଙ୍କ ଭିତରେ ଯେଉଁମାନେ ଚତୁର୍ବିଧା ଭଜନ୍ତି ମା ଏଇ ଚାରିଜଣ ଯେଉଁମାନେ ମୋର ଭଜନ କରନ୍ତି ସୁକୃତି ବ୍ୟକ୍ତି ସେମାନେ ହେଉଛନ୍ତି କିଏ ନା ଆତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ ଜ୍ଞାନୀଟାକୁ ଲାଷ୍ଟ କରାଗଲା କାହିଁକି ନା ସିଏ ହେଉଛି ଜ୍ଞାନୀ ହେଉଛି ମୋର ଅତ୍ୟନ୍ତ ପ୍ରିୟ ତା ଏଇ ଚାରିଙ୍କ ଭିତରେ ଚାରିଙ୍କ ଭିତରେ ସିଏ ଅଧିକ କାହିଁକି ନା ସେ ଜ୍ଞାନ ମାର୍ଗରେ ଅଗ୍ରସର ହେଲେ ଭକ୍ତିକୁ ଗ୍ରହଣ କରିବେ ତେସା ଜ୍ଞାନ ନିତ୍ୟଯୁକ୍ତ ଏକ ଭକ୍ତି ବିଶିଷ୍ୟତେ ହଁ ତାପରେ ସବୁ କହିଲେ ହଁ ଜ୍ଞାନୀ ଯେଉଁ ଖାଲି ଜ୍ଞାନୀ ହେଲେ ସେ ପ୍ରିୟ ନୁହଁ ଭକ୍ତି ଜ୍ଞାନ ମିଶ୍ରା ଭକ୍ତି ସେଇଟା ହେଉଛି ଜ୍ଞାନ ମିଶ୍ରା ଭକ୍ତି ଜ୍ଞାନ ମିଶ୍ରା ଭକ୍ତି ସିଏ ହେଉଛନ୍ତି ଭଗବାନ ଏଇ ଚାରିଙ୍କ ଭିତରେ ଶ୍ରେଷ୍ଠ କିନ୍ତୁ ଭଗବାନ ଯେ ଶୁଦ୍ଧ ଭକ୍ତ ସେ ତ ସବୁଠାରୁ ଶ୍ରେଷ୍ଠ ଜ୍ଞାନୀ ଯେଉଁମାନେ ଯେତେବେଳେ ଜ୍ଞାନ ବିଷୟରେ ଅନ୍ୱେଷଣ କରିବେ ଜ୍ଞାନ ବିଷୟରେ ଜାଣିବା ପାଇଁ ଚାହିଁବେ ଶାସ୍ତ୍ର ଅଧ୍ୟୟନ କରିବେ ଏସବୁ ଜ୍ଞାନ ବିଷୟରେ ଯେତେବେଳେ ଗବେଷଣା କରିବେ ବା ଜ୍ଞାନ ଚିନ୍ତନ କରିବେ ଜ୍ଞାନ ବିଷୟରେ ସେତେବେଳେ ସେଇ ଜ୍ଞାନକୁ ପ୍ରାପ୍ତ ହେବେ। ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ନାମ ପ୍ରକୃତି ଜ୍ଞାନୀମାନେ ଏଇଭଳି ଭାବରେ ଜ୍ଞାନ ଅନ୍ୱେଷଣ କରିକରି ଅନେକ ଜ୍ଞାନ ତାଙ୍କୁ ବିତିଯାଏ ଅନ୍ତିମ ଜ୍ଞାନ ପ୍ରାପ୍ତ ହେବା ପାଇଁ। ସେ ଅନ୍ତିମ ଜ୍ଞାନ କ'ଣ ହେଉଛି ନା ବାସୁଦେବ ସର୍ବବିଧି, ସବୁକିଛିର କାରଣ ହେଉଛନ୍ତି ବାସୁଦେବ। ସାଧାରଣତଃ ଜ୍ଞାନୀମାନେ ସେମାନେ ଚାହାନ୍ତି ମୁକ୍ତି ହେବା ପାଇଁ, ମୁକ୍ତିମାନେ ମାନେ ତାଙ୍କର ଜ୍ଞାନର ତାଙ୍କର ସେମାନେ ବ୍ରହ୍ମ ଚିନ୍ତନ କରନ୍ତି। ସେମାନେ କହନ୍ତି ବ୍ରହ୍ମ ହେଉଛି ଅନ୍ତିମ ତତ୍ତ୍ଵ, କିନ୍ତୁ ବ୍ରହ୍ମ ଉପରେ ପରମାତ୍ମା ଅଛି, ପରମାତ୍ମାରେ ଭଗବାନ ଅଛନ୍ତି, ଏ ଜ୍ଞାନ ସେମାନଙ୍କୁ ନଥାଏ। ତେଣୁ ତାଙ୍କୁ ବହୁତ ଜନ୍ମ ନେବାକୁ ପଡ଼େ, ମୁକ୍ତ ହେଲେ ମଧ୍ୟ ସେମାନେ ପୁଣି ତାଙ୍କୁ ସେଠି ପତନ ହୋଇଯାଏ। ଏଇଭଳି ଭାବରେ ଯାଇ ପତନ ହେଇ ହେଇକି ଯେତେବେଳେ ଜଣେ ଭକ୍ତ ସଙ୍ଗ କରନ୍ତି, ସେତେବେଳେ ସେମାନେ ଏ ଭକ୍ତି ମାର୍ଗକୁ ଆସନ୍ତି, ଭଗବାନଙ୍କ ଆରାଧନା ସେମାନେ କରନ୍ତି। ସେଥିପାଇଁ ସପ୍ତମ ଅଧ୍ୟାୟ ଭଗବାନ କହିଲେ ବହୁନାମ ଜନ୍ମ ନା ମୋତେ ଜ୍ଞାନ ବା ନା ଚତୁର୍ଦ୍ଦତି। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଗାଇ ଗୋ ସମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ କି।